ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंध पैंचाळीस अध्याय श्लोक तीस तीस इकतीस। प्रभवौ सर्वविद्यानां सर्वज्ञौ जगदीश्वरौ नान्यसिद्धामलं ज्ञानं गुह्यमानौ नरेतैः अथो गुरुकुले वासं इच्छन्तां नृपजग्मतुः काश्यं सान्दीपनिं नाम ह्यवन्ति पुरवासिनम्। आम कल कहते जाते सान्दीपनि पाक गले बोली सान्दीपनि अर्थ बुझे नहीं कि सन्दीपनी कहले सन्दीपनी अर्थ कौन कही कल हाँ सम्यक स्मराई तुम ठीक मन रखी स्मरण कर सम्यक दीपयती सन्दीपनी तेणु से सब गले सन्दीपन पाखु जा पाठ पढ़ले बतीस नंबर श्लोक कहला तेणु बतीस श्लोक आम जहाँ बर्तमान तेतीस श्लोक आरंभ करवा तयो द्विज वरस्तुष्ट शुद्ध भावना शुद्ध भावानुवृत्ति प्रोवाच वेदान अखिलान संगोपनिषदो गुरु। यहाँ भी कही छटी अंग रही वेदरे सब कहगला सब पठ पढ़ेदे छटी अंग विषय में कल कही छटी अंग किए कहीपर छटी अंग कल्प व्याकरण निरुक्त छंद ज्योतिष हूँ वेदर छटी अंग आम कल आलोचना करते तेणु आम कही आमर वर्णना कर गोपाल चंपुरे कौन सीटा गोपाल चंपुरे दे बहुत स्टूडेंट थिले तांकर बहुत छात्र थिले तांके भी जाने थिले सिद्धाम शर्मा जहाँ विषय आसीब अशी एकाशी श्लोक अध्याय कथा तेणु किंतु आंकु सेपरेटली पढ़ाई क्षेत्रीय ज्ञान क्षेत्रीय क्षेत्रीय सब ज्ञान प्रदान करते गति कल आलोचना करते तेणु चौतीस श्लोक कहुची दे सरस्यं धनुर्वेदं धर्मान नाय पंथास्तता तथा चान्विकिकिं विद्यां राजनीतिं च षड्विधां। ये श्लोकटी आम आलोचना करवा सरहस्यम चौतीस नंबर श्लोक चौतीस नंबर श्लोक कहुची ये सब रहस्य रही ना सब जो शिक्षा सब रही तार रहस्य सब भगवद गीतार भगवान कहले कौटी रहस्य कथा हाँ चतुर्थ अध्याय कहले सकाल नियमता जोग नष्ट सवायक मायातेद्य जोग प्रोक्त प्रार्थना भक्तोश में सका चेती रहस्यं हेतद उत्तम ये सब रहस्य बुझे पड़ो तेणु भागवत सीटा कहगला द्वितीय स्कंद नवम अध्याय जो भगवान ज्ञान दौरान चारोटि श्लोक सब ज्ञान देले ता पूर्व से कथा कहले रहस्य ज्ञान परम गुह्यम जद विज्ञान समित स रहस्यं तदंगं च ग्रहण गदित मया ये रहस्य सब थे रहस्य रही तेणु ये संदीपनी मुनि जो शिक्षा दौरान से रहस्य सहित शिक्षा दौरान आनुखिक विद्या शोकटी बहुत गुरुत्वपूर्ण चौतीस नंबर श्लोक स रहस्यं कहले मंत्र देवता ज्ञान सहित मंत्र जो दिजर से मंत्र गोटे देवता अच्छा आमर भागवत आधे मध्य देवता रही प्रथम जो नारायण नमस्कृत पाठ करूचे से श्लोक ଶ୍ରୀଧର ସ୍ୱାମୀ ତାଙ୍କର ଭାବାର୍ଥରେ କହିଛନ୍ତି। ଏ ଯେଉଁ ଶ୍ଳୋକରେ ସବୁ ଦେବତାମାନେ ସବୁ ଅଛନ୍ତି ଭାଗବତମରେ, ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟଂ ଉଦିରୟେତ୍। ଏଥିରେ କୁହାଯାଉଛି ଯେ ଗୁରୁ ପ୍ରଥମେ ସୁତ ଗୋସ୍ୱାମୀ ଯେତେବେଳେ ଭାଗବତଂ କହିବେ, ନୈମିଷାରଣ୍ୟରେ ଯେଉଁ ରହିଛନ୍ତି ସୌନକାଦି 88,000 ଋଷି, ତାଙ୍କୁ ଯେତେବେଳେ କହିବେ, 6 ପ୍ରଶ୍ନର ଉତ୍ତର ଦେବେ, ଭାଗବତଂ କହିବେ, ଗୁରୁଙ୍କୁ 2 ଶ୍ଳୋକରେ ପ୍ରଣାମ କରୁଛନ୍ତି ବା ତାଙ୍କୁ ସ୍ତୁତି କରୁଛନ୍ତି। ଗୁରୁ ନତ୍ୱା ଦେବତାଦିନ ପ୍ରଣାମନ୍ତି, ଦେବତାମାନଙ୍କୁ ପ୍ରଣାମ କରିବାକୁ ପଡ଼ିବ, ଇଏ ହେଉଛି ରହସ୍ୟ ରହିଛି। ତାଙ୍କ କୃପାରୁ ଯାଇ ଆମେ ବୁଝିବା ନା, ଆଉ ଆମ ମନ ଇଚ୍ଛାରେ ଆମେ କରିପାରିବା ନାହିଁ। ଦେଶ ଅଧିକାରତ୍ୱେନ ନରନାରାୟଣ ସେ ଅଶ୍ୟ ଅଧିଷ୍ଠାତୁ ଦେବତେ। ସ୍ଥାନ ଏବଂ ଅଧିକାର ଅନୁସାରେ ଏଠିକାର ଯେଉଁ ଦେବତା ରହିଛନ୍ତି ଭାଗବତମର, ଦେବତା ଅଧିଷ୍ଠାତୃ ଦେବତା ହେଉଛନ୍ତି କିଏ ନା ନରନାରାୟଣ ଅଶ୍ୟ ନରନାରାୟଣ, ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ। ଏମାନେ ହେଉଛନ୍ତି ଦେବତା, ଅଧିଷ୍ଠାତୃ ଦେବତା। ନରୋତ୍ତମ ଇତି ପୁରୁଷୋତ୍ତମ ଶ୍ରୀକୃଷ୍ଣସ୍ୟ ଦେବତା, ପୁରୁଷୋତ୍ତମ ଶ୍ରୀକୃଷ୍ଣ ମଧ୍ୟ ଦେବତା, ତାଙ୍କର କୃପା ହେଲେ ଆମେ ଏଇସବୁ ବୁଝିବା ସହ, ଇଏ ହେଉଛି ରହସ୍ୟ। ଆମେ ନିଜ ଚେଷ୍ଟାରେ ଏସବୁ ବୁଝିଯିବା ତା ନୁହଁ, ସେଠୁ କୃପା ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଭଗବାନ ପ୍ରକାଶ କରେଇବେ, ଗୁରୁଦେବଙ୍କ ମାଧ୍ୟମରେ ପ୍ରକାଶ କରେଇବେ। ତେଣୁ ସରସ୍ୱତୀ ଦେବୀ ମଧ୍ୟ ଏଠି ରହିଛନ୍ତି, ସରସ୍ୱତୀ ହେଉଛି ଶକ୍ତି। ସେଇ ଗୋଟିଏ କଥାକୁ କିଏ କେଉଁଭଳି ଭାବରେ ଅନୁଭବ କରିବେ, ଯେଉଁ କହୁଛନ୍ତି ଭଗବାନଙ୍କର ନାମକରଣ ସମୟରେ ଗର୍ଗାଚାର୍ଯ୍ୟ ଯେଉଁଭଳି ଭାବରେ କଥା କହୁଛନ୍ତି, ଗର୍ଗାଚାର୍ଯ୍ୟ ଗୋଟିଏ ଅର୍ଥ ବୁଝୁଛନ୍ତି, ନନ୍ଦ ମହାରାଜ ଗୋଟିଏ ଅର୍ଥ ବୁଝୁଛନ୍ତି, ଆମେ ସବୁ ଆଉ ଗୋଟିଏ ଅର୍ଥ ବୁଝୁଛେ। ଯେତେବେଳେ ଭଗବାନ କହିଛନ୍ତି ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେତେବେଳେ ଭଗବାନ ତାଙ୍କର ଇହଲୀଳା ତାଙ୍କ ମାନେ ଇହଲୀଳା ସାଙ୍ଗ କରି ଯେତେବେଳେ ତାଙ୍କ ଧାମକୁ ଯିବେ, ସେହି ସମୟରେ 11 ସ୍କନ୍ଧରେ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି, ସେହି ସମୟରେ ମୈତ୍ରୀ ମଧ୍ୟ ଆସି ପହଞ୍ଚିଛନ୍ତି। କିନ୍ତୁ ସେଠି ଯେତେବେଳେ କଥା କୁହାଯାଉଛି, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ସେ ଯେଉଁ ଜ୍ଞାନ ଦେଲେ ମହ୍ୟଂଚ ସେଠି କୁହାଗଲା, ସେ ଜ୍ଞାନ ଯଦିଓ ସେଠି ଦୁଇ ଜଣ ଯାକ ବସିଛନ୍ତି, କିନ୍ତୁ ଏ ଯେଉଁ ଜ୍ଞାନ ଦେଲେ ଭଗବାନ ଉଦ୍ଧବଙ୍କୁ, ସେ ଜ୍ଞାନ ମୈତ୍ର ପାଇନାହାନ୍ତି, କି ସେ ଜ୍ଞାନ ଆମେ ମଧ୍ୟ ପାଇପାରୁନାହୁଁ, ମୈତ୍ର ତ ଜାଣିନାହାନ୍ତି ଆଉ ସେ କ'ଣ ଦେବେ ଆମକୁ। ସୁଖଦେବ ଗୋସ୍ୱାମୀ ମଧ୍ୟ ସେ ଜ୍ଞାନ ଆମକୁ ଦେଇନାହାନ୍ତି। ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଏ ଶ୍ଳୋକରେ ଭାବାର୍ଥ ସେଇଟା କୁହାଯାଉଛି। ତେଣୁ ଏସବୁ ରହସ୍ୟ ରହିଛି, ରହସ୍ୟ ଅନୁସାରେ ସବୁ ଜ୍ଞାନ ରିଭିଲ୍ ହେବ ବା ଇଏ ହେବ, ଜଣାପଡ଼ିବ, ଜାଣିବେ ସମସ୍ତେ। ସେଠି କୁହାଯାଉଛି ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ଉଦ୍ଧବ କହିଛନ୍ତି ବିଦୁରଙ୍କୁ, ଇତି ଆବିଦିତ ହାର୍ଦ୍ଦାୟ ମହ୍ୟଂସ ଭଗବାନ ପର। 3-4-19 ଶ୍ଳୋକରେ ସେଠି କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ମହ୍ୟଂ ନ ତୁ ମୈତ୍ରେୟା ଅପିତି ଅର୍ଥ, ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସେଠି ଉଦ୍ଧବଙ୍କୁ ଦେଇଛନ୍ତି, ମୈତ୍ରଙ୍କୁ ଦେଇନାହାନ୍ତି। ଆତ୍ମାନ ସ୍ୱସ୍ୟ ସ୍ଥିତିଂ ବ୍ୟବସ୍ଥିତିଂ, ତାଙ୍କ ବିଷୟରେ ଭଗବାନଙ୍କ ବିଷୟରେ ଯେଉଁ ଜ୍ଞାନ ଦିଆଯାଇଛି, ଆତ୍ମାନ ମାନେ ନିଜର ଏସବୁ ଲୀଳା ଇତ୍ୟାଦି, ମର୍ଯ୍ୟାଦାଙ୍କ ଦ୍ୱାରକା ଧାମସୁ ନିତ୍ୟ ନିବାସଂଚ, କିନ୍ତୁ ଯାହା ସ୍ଥିତି ସୁଖଦେବ ନ ବିବୃତା। ଏ ଭାଗବତମରେ ସୁଖଦେବ ମଧ୍ୟ କହିନାହାନ୍ତି, ସୁଖଦେବ ନ ବିବୃତା, ନା ବି ଉଦ୍ଧବେନ ବିଦୁରାୟ, ଉଦ୍ଧବ ମଧ୍ୟ ବିଦୁରଙ୍କୁ କହିନାହାନ୍ତି, ଅସ୍ମୈ କସ୍ମୈ ଚିତ୍ ପ୍ୟତି, କେହି କାହାକୁ କହିନାହାନ୍ତି, ଏସବୁ ସେସବୁ ରହସ୍ୟ ସବୁ କେହି କହିନାହାନ୍ତି। ତେଣୁ ଆମେ ଆଉ କ'ଣ ଜାଣିବା ସେ ରହସ୍ୟ, ତେଣୁ ସରସ୍ୱତୀ ହେଉ ଶକ୍ତି, କିଏ କେଉଁଭଳି ଭାବେ ତାକୁ ବୁଝୁଛନ୍ତି। ବିଜନ୍ତୁ ପ୍ରଣବ ଜ୍ଞେୟ, ଏ ଯେଉଁ ବୀଜ ରହିଛି ବୀଜ ମନ୍ତ୍ର, ଇଏ ହେଉଛି ପ୍ରଣବ ଓଙ୍କାର। ଛନ୍ଦ, ଛନ୍ଦ କେତେ ପ୍ରକାର ରହିଛି, ଛଅ ପ୍ରକାର ଛଅଟି ନା କେତେ ଛନ୍ଦ ରହିଛି, ଛଅଟି ଛନ୍ଦ ରହିଛି ନା କେତେ, ସାତ, ଉଷ୍ଣିକ, ଅନୁଷ୍ଠୁପ, ବୃହତି, ପଙ୍କ୍ତି, ତିଷ୍ଠୁ ତିଷ୍ଠୁଭ, ତିଷ୍ଠୁପ, ଜଗତି, ଏଇଭଳି ଭାବରେ ଛଅଟି ରହିଛି ଛନ୍ଦ ନା ଆଉ ଅଛି। ହଁ ଗାୟତ୍ରୀଟା କହିନି ନା, ଗାୟତ୍ରୀରେ ସାତଟି ଛନ୍ଦ ଆଉ, ହଁ ସାତଟି ଛନ୍ଦ ଆଉ, ସାତଟି ଛନ୍ଦରୁ ଗାୟତ୍ରୀ ହେଉଛନ୍ତି ଛନ୍ଦ ଅତ୍ର ପ୍ରାଧାନ୍ୟ ନ। ଏଇ ସାତଟି ଛନ୍ଦ ରହିଛି ଭାଗବତମରେ, ପ୍ରାଧାନ୍ୟ ହେଉଛି ଛନ୍ଦ, ଗାୟତ୍ରୀ ଛନ୍ଦ। ତେଣୁ ଏଇଭଳି ଭାବରେ ରହସ୍ୟ ସବୁ ରହିଛି, ରହସ୍ୟ। ତେଣୁ ସରହସ୍ୟଂ ଧନୁର୍ବେଦମ୍, ରହସ୍ୟ ଜାଣିବା ପାଇଁ ହେଲେ ଜଣେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା। ଏଠି କୁହାଗଲା ଦେବତାମାନେ ସବୁ ରହିଛନ୍ତି, ଦେବତାମାନେ ମନ୍ତ୍ର ଦେବତା ଜ୍ଞାନ ସହିତ, ଦେବତାଙ୍କର ଜ୍ଞାନ ମଧ୍ୟ ଦରକାର, ତାହେଲେ ସେଇଟାକୁ ଜାଣିପାରିବେ। ଧନୁର୍ବେଦମ୍ ଧର୍ମାନ୍ ମନ୍ୱାଦି ଧର୍ମଶାସ୍ତ୍ରାଣି, ମନୁ ମନୁ ଶିକ୍ଷା କରିଥିଲେ ଜ୍ଞାନ କେଉଁଠୁ? ଭଗବତ ଗୀତାରେ ଭଗବାନ କହିଲେ ନାହିଁ କି, ଏଇମଂ ବିବସତ ଯୋଗଂ ପ୍ରକ୍ତମାନ ଅହମ ଅଭ୍ୟମ ବିବସ୍ୱାନ ମନବେ ପ୍ରାହ। ପ୍ରଥମେ 12,40,000 ବର୍ଷ ପୂର୍ବର ଘଟଣା, 12,40,000 ବର୍ଷ ସେତେ 5,000 ବର୍ଷ ତଳର କଥା, ବର୍ତ୍ତମାନ 12,40,000 ବର୍ଷ 5,000 ବର୍ଷ ପୂର୍ବର କଥା। ଭଗବାନ ଦେଇଥିଲେ ଜ୍ଞାନ ସୂର୍ଯ୍ୟ ଦେବତା ବିଭୂଷାନଙ୍କୁ, ବିଭୂଷାନ ଦେଲେ ତାଙ୍କର ପୁତ୍ର ଇକ୍ଷ୍ୱାକୁଙ୍କୁ, ବିଭୂଷାନ ଦେଲେ ମନୁ ତାଙ୍କୁ ମନୁକୁ ଦେଲେ। ଇଏ ମନୁ ହେଉଛନ୍ତି ଅଲଗା ମନୁ, ଇଏ ସତ ମନୁ ବୈବସ୍ୱତ ମନୁ, ସେ ମନୁ ତାଙ୍କର ପୁତ୍ର ଇକ୍ଷ୍ୱାକୁଙ୍କୁ ଦେଲେ। ତେଣୁ ଏଇ ମନୁ ଧର୍ମଶାସ୍ତ୍ର 20 ଧର୍ମଶାସ୍ତ୍ର ରହିଛି, ତେଣୁ ସବୁ ଜ୍ଞାନ ସବୁ ଶିକ୍ଷା ଦେଲେ। ସରହସ୍ୟଂ ଧନୁର୍ବେଦଂ ଧର୍ମାନ୍ ନ୍ୟାୟପଥାନ୍, ନ୍ୟାୟପଥାନ୍ କହିଲେ ମୀମାଂସାଧୀନ, ତତ୍ର ଆନୁଖିକିଂ ବିଦ୍ୟାମ୍, ଆନୁଖିକିଂ ବିଦ୍ୟା କ'ଣ ନା ତର୍କ ବିଦ୍ୟା, ତର୍କ, ତର୍କ କ'ଣ ତର୍କ କରିବାକୁ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ବାଦ ପ୍ରବଦତାମହମ୍, ତର୍କମାନଙ୍କ ଭିତରେ ବାଦ ସବୁ ବାଦ ବିବାଦ ଏସବୁ ରହିଛି, ତା ଦେହରୁ ମୁଁ ହେଉଛି ବାଦ ପ୍ରବଦତାମହମ୍, ବିବାଦକାରୀମାନଙ୍କ ଭିତରେ ମୁଁ ହେଉଛି ବାଦ। ଭଗବତ ଗୀତାରେ କହିଲେ ଏଇ ତର୍କ, ତର୍କଶାସ୍ତ୍ର ରହିଛି, ତେଣୁ ସେ ତର୍କଶାସ୍ତ୍ରକୁ ଇଏ କଲେ ଶିକ୍ଷା ଦେଲେ। ଯଥାଚ ଷଡ଼ ବିଧାମ, ତଥାଚ ଷଡ଼ ବିଧାମ, ଷଡ଼ ବିଧାମ କହିଲେ ସନ୍ଧି ବିଗ୍ରହ ଜାନା ମନଦ୍ୱେଧା ଶ୍ରେୟ ରୂପାଂ ଷଡ଼ ପ୍ରକାରା, ଏ ଷଡ଼ବିଧା ରହିଛି, କେଉଁଠି ସନ୍ଧି କରିବାକୁ ପଡ଼ିବ, ଏସବୁ କେଉଁଠି ଯୁଦ୍ଧ କରିବାକୁ ପଡ଼ିବ, ଏସବୁ ବସ୍ତୁ ସବୁ ରହିଛି, ଏସବୁ ମଧ୍ୟ ଶିକ୍ଷା ଦେଲେ ଷଡ଼ବିଧାମ। ଏବଂ ରାଜନୀତି ଚ, ରାଜନୀତି କହିଲେ ପ୍ରବାଚେତି ପୂର୍ବେଣ ଅନ୍ୱୟ, ରାଜନୀତି ମଧ୍ୟ ଶିକ୍ଷା ଦେଲେ। ରାଜା ସିଏ ଏବେ ରାଜପୁତ୍ର, ରାଜନୀତି ଦେବାକୁ ଶିକ୍ଷା ପଡ଼ିବାକୁ ହେବ। ପଲିଟିକ୍ସ, ପଲିଟିକ୍ସ କ'ଣ, ପଲିଟିକାଲ ସାଇନ୍ସ, ପଲିଟିକାଲ ସାଇନ୍ସ, ପଲିଟିକାଲ ସାଇନ୍ସ ରାଜନୀତି, ରାଜନୀତି ବିଜ୍ଞାନ, ପଲିଟିକାଲ ସାଇନ୍ସ କେମିତି ରାଜା କେମିତି ଶାସନ କରିବେ, ତାଙ୍କ ପାଇଁ ମଧ୍ୟ ଜ୍ଞାନ ରହିଛି। ତେଣୁ ଆମର ଭଗବତ ଗୀତାରେ ପଲିଟିକ୍ସ କ'ଣ, ପଲିଟିକାଲ ସାଇନ୍ସ କ'ଣ କୁହାଯାଇଛି ଭଗବତ ଗୀତାରେ, ଭଗବତ ଗୀତାରେ ସବୁ ଜ୍ଞାନ ରହିଛି, ଇତିହାସ ରହିଛି, ଭୂଗୋଳ ରହିଛି, ଗଣିତ ରହିଛି, ସାହିତ୍ୟ ରହିଛି, ପଲିଟିକାଲ ସାଇନ୍ସ ରହିଛି, ସୋସିଆଲ ସାଇନ୍ସ ରହିଛି, ମେଡ଼ିକାଲ ସାଇନ୍ସ ରହିଛି, MCL ଯେଉଁ ପାଠ ଅଛି ସେ ଶିକ୍ଷା ରହିଛି, ସବୁ ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ପଲିଟିକାଲ ସାଇନ୍ସ ବିଷୟରେ କ'ଣ କୁହାଗଲା ଭଗବତ ଗୀତାରେ, ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ଏ ରାଜନୀତି ଭଗବତ ଗୀତାରେ ଭଗବାନ ଦେଲେ ଶିକ୍ଷା, ପଲିଟିକାଲ ସାଇନ୍ସ, ସବୁ ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ତେଣୁ ଏ ଯେଉଁ ଜ୍ଞାନ ଦେଲେ ଇଏ ରାଜନୀତିଙ୍କ, ରାଜନୀତି ମଧ୍ୟ ଶିକ୍ଷା ଦେଲେ, ରାଜା ହେବେ ସିଏ, ରାଜାଙ୍କୁ କେମିତି ରାଜ୍ୟ ଶାସନ କରିବାକୁ ପଡ଼ିବ ସେ ବୁଝି ଶିଖିବାକୁ ପଡ଼ିବ, ସେଇଟା ରାଜ କେମିତି ଶିକ୍ଷା ରାଜ ଶାସନ କରିବେ। ତେଣୁ ଏ ଶ୍ଳୋକରେ 34 ଶ୍ଳୋକରେ କୁହାଯାଉଛି ଯେ ସିଦ୍ଧର୍ଷ୍ୱାମୀ ତାଙ୍କର ଭାବାର୍ଥରେ କହିଛନ୍ତି, ଏଇଟାକୁ ଆମ ଓଡ଼ିଆରେ ମଧ୍ୟ କୁହାଯାଇଛି ଯେ ଧନୁର୍ବେଦର ଗୁପ୍ତ ଅଂଶଟି ଯୁଦ୍ଧର ଅଧିଦେବତା ଓ ଯଥାଯଥ ମନ୍ତ୍ରଜ୍ଞାନ ସହ ସମର ବିଜ୍ଞାନ। ଧନୁର୍ବେଦରେ ହେଉଛି ଗୁପ୍ତ ଅଂଶ, ରହସ୍ୟ। ଧନୁର୍ବେଦ ହେଉଛି କ'ଣ ନା ଅଧିଦେବତା ଯେଉଁ ରହିଛନ୍ତି, ବାୟବ୍ୟ ମନ୍ତ୍ର ଏ କ'ଣ ସବୁ ସବୁ ସର ଛାଡ଼ୁଥିଲେ ନା, ପର୍ଜନ୍ୟ ଆଗ୍ନେୟ ସବୁ ବିଭିନ୍ନ ପ୍ରକାର ସର ଛାଡ଼ୁଥିଲେ ଯୁଦ୍ଧ ହେଉଥିଲା। ତେଣୁ ସେ ଆଗ୍ନେୟ ସର ଛାଡ଼ିଲେ ଏ ପର୍ଜନ୍ୟ ସର ଛାଡ଼ୁଥିଲେ, ଅଗ୍ନି ସର ଛାଡ଼ିଲେ ପାଣି ଜଳ ସର ଛାଡ଼ୁଥିଲେ, ଅଗ୍ନିକୁ ଜଳ ଦ୍ୱାରା ସେ ଲିଭି ଯାଉଥିଲା। ଏଇଭଳି ଭାବରେ ଚାଲୁଥିଲା ସବୁ ଯୁଦ୍ଧ। ସେ ଦେବତାମାନେ ସବୁ ରହି ଅଧିଦେବତାମାନେ ସବୁ ରହିଛନ୍ତି, ତେଣୁ ତାଙ୍କ ମନ୍ତ୍ରଜ୍ଞାନ ସହ ସମର ବିଜ୍ଞାନ। ଏ ଯେଉଁ ସାଇନ୍ସ ଯେଉଁ ରହିଛି, ଯେଉଁ କ'ଣ ଯୁଦ୍ଧ ଧନୁର୍ବେଦ ଧନୁ ଶିକ୍ଷା ଯେଉଁ ରହିଛି, ଧନୁର୍ବେଦ ଶିକ୍ଷା ପୂର୍ବରୁ ସେ ଧନୁକୁ ଭାଙ୍ଗିଦେଲେ, ଧନୁକୁ ଭାଙ୍ଗିଦେଲେ ଏ ଆସିବ କଥା ଆସିବ। ଧନୁର ଥିଲା କେତେ, ତାର ବିସ୍ତାର ଥିଲା କେତେ, ବଡ଼ ଧନୁ ଥିଲା କେତେ, ବଡ଼ ଧନୁ ଥିଲା କିଏ କହିପାରିବେ? କେତେ, ପାଞ୍ଚାତ ଆମର ରହିଛି। ପ୍ରଭୁପାଦ ମହାରାଜ କହନ୍ତି ମିଷ୍ଟର ଫ୍ରଗ୍ ଫିଲୋସଫି, ଡକ୍ଟର ଫ୍ରଗ୍, ମିଷ୍ଟର ନୁହଁ ଡକ୍ଟର ଫ୍ରଗ୍। ଡକ୍ଟର ଫ୍ରଗ୍ କ'ଣ ନା, ଯଦି ତାକୁ କୁହାଯିବ ସିଏ ରହିଛି କୂଅ ଭିତରେ, କୂଅ ଭିତରେ ରହିଛି ମଣ୍ଡୁକ, ଆମେ ସବୁ କୂପ ମଣ୍ଡୁକ, ଆମେ କୂଅ ଭିତରେ ରହିଛି। ଆମକୁ ଯଦି କୁହାଯିବ ପ୍ରଶାନ୍ତ ମହାସାଗର ଗୋଟେ ଅଛି ନା, କେତେ ଗୁଣ ହେବ ଏ କୂଅରୁ, କେତେ ଗୁଣ ଅଧିକା ହେବ? ଆମର ଭାଗବତରେ ଆସିବ, ଦଶମ ସ୍କନ୍ଧ 46 ଅଧ୍ୟାୟରେ ଆସିବ, ଯେତେବେଳେ ଉଦ୍ଧବ ଆସିବେ, ଉଦ୍ଧବ ସନ୍ଦେଶ ଆସିବ, ସେଇଠି ନନ୍ଦ ମହାରାଜ କହିବେ ତାର ଯେଉଁ ରହିଛି ଧନୁ ଥିଲା, ତାର ଥିଲା ଆକାର କେତେବେଳେ ଥିଲା ନା, ତ୍ରିତାଳ, ତିନି ତାଳ, ତିନି ତାଳ ମାନେ ଗୋଟିଏ ଗୋଟିଏ ତାଳ ହେଉଛି କେତେ, 90 ଫୁଟ, 90 ଫୁଟ, 60 ହାତ, 60 ହାତ ମାନେ 270 ଫୁଟ ହେଉଛି ତାର ବିସ୍ତାର। ତାକୁ ଦୁଇ ଭାଗ କରିଦେଲେ 135 ଫୁଟ ଲେଖା ଧରିକିରି ଗୋଟିଏ ଗୋଟିଏ, ସେଇଟା ପୁଣି ବହୁତ ମଜବୁତ ଥିଲା, ବହୁତ ଲୁହା ଭଳି ଥିଲା ସେ। ତାକୁ ଧରିକି ଭଗବାନ ଖେଳିଲେ ତା ଦେହରେ, ଯେତେ ସୈନ୍ୟ ଆସିଲେ ସବୁ ମାରିଦେଲେ। ଏସବୁ ଆସିବ, ଧନୁର୍ବେଦ ଶିକ୍ଷା ସବୁ ରହିଛି। ତେଣୁ ଧନୁର୍ବେଦର ଗୁପ୍ତ ଅଂଶଟି ହେଉଛି ଯୁଦ୍ଧର ଅଧିଦେବତା ଓ ଯଥାଯଥ ମନ୍ତ୍ରଜ୍ଞାନ ସହ ସମର ବିଜ୍ଞାନ। ଧର୍ମାନ କହିଲେ ମନୁସଂହିତା ଓ ଅନ୍ୟାନ୍ୟ ଧର୍ମଶାସ୍ତ୍ରକୁ ବୁଝାଉଛି। 20ଟି ଧର୍ମଶାସ୍ତ୍ର ରହିଛି ବୋଲି ପ୍ରଭୁପାଦ ମହାରାଜ କହିଛନ୍ତି। ନ୍ୟାୟ ପ୍ରଥାନ କହିଲେ କର୍ମମୀମାଂସା ଓ ଏହିପରି ଅନ୍ୟାନ୍ୟ ତତ୍ତ୍ୱର ଉପଦେଶକୁ ବୁଝାଉଛି ନ୍ୟାୟ। ଆନୁକିକିଂ ହେଉଛି ତର୍କ ବିଦ୍ୟାର କୌଶଳତା ଜ୍ଞାନ, ତର୍କ କେମିତି କରିବ କୌଶଳ। ପ୍ରଭୁପାଦ ମହାରାଜଙ୍କ ସହିତ ତର୍କ ବହୁତ କରିଛନ୍ତି, ବହୁତ ଲୋକ ବହୁତ ତର୍କ କରିଛନ୍ତି, କିନ୍ତୁ ପ୍ରଭୁପାଦ ମହାରାଜ ସବୁ ତର୍କଶାସ୍ତ୍ର ଜାଣିଛନ୍ତି, ଏଭଳି କଥା କହିବେ? ସବୁ ସବୁ ଉତ୍ତର ଦେଇଛନ୍ତି ସିଏ। ତେଣୁ ଯଥେଷ୍ଟ ବାସ୍ତବଧର୍ମୀ 6 ପ୍ରକାର ରାଜନୀତି ବିଜ୍ଞାନ ସମୂହ, 6 ପ୍ରକାର ରାଜନୀତି ରହିଛି। କ'ଣ କ'ଣ ନା, ସନ୍ଧି କେଉଁଠି ସନ୍ଧି ସ୍ଥାପନ କରିବାକୁ ପଡ଼ିବ, ସନ୍ଧି ଅର୍ଥାତ୍ ଶାନ୍ତି ସ୍ଥାପନ କରିବାକୁ ପଡ଼ିବ। ଭଗବାନ ଯାଇଥିଲେ ଶାନ୍ତିଦୂତ ହିସାବରେ, ସନ୍ଧି ହିସାବ ସନ୍ଧି ପ୍ରସ୍ତାବ ଦେବା ପାଇଁ ଯାଇଥିଲେ, ଗ୍ରହଣ କଲେ ନାହିଁ। ଦୁର୍ଯ୍ୟୋଧନ କହିଲେ ନା, ବିନା ଯୁଦ୍ଧରେ ସୂଚ୍ୟଗ୍ର ମେଦିନୀ ଦେବୀ ନାହିଁ। ଶାନ୍ତି ସ୍ଥାପନ କରିବା ପାଇଁ ଯାଇଥିଲେ ଭଗବାନ। ବିଗ୍ରହ ବିଗ୍ରହ କହିଲେ ଯୁଦ୍ଧ, କେଉଁଠି ଯୁଦ୍ଧ କରିବା, ସବୁଠି ଶାନ୍ତି ସ୍ଥାପନ କଲେ ହେବ ନା, କେଉଁଠି ଯୁଦ୍ଧ ଦରକାର। ଭଗବତ ଗୀତାରେ ଭଗବାନ କହିଲେ ତୁମେ ମା ମନୁଷ୍ୟର ଯୁଦ୍ଧ ଛ, ଏଠି ଶାନ୍ତି ନାହିଁ, ଏଠି ଯୁଦ୍ଧ କର, ଏଠି ଶାନ୍ତି କରାଯିବ ନାହିଁ, ଏଠି ଏଠି ସନ୍ଧି କରାଯିବ ନାହିଁ, ଏଠି ତୁମେ ଯୁଦ୍ଧ କର, ମା ମନୁଷ୍ୟର ଯୁଦ୍ଧ ଛ। ଯାନ ଅର୍ଥାତ୍ ଯାତ୍ରା କରିବା, ଯାନ କେମିତି ଯିବାକୁ ପଡ଼ିବ, ଇଏ ମଧ୍ୟ ରହିଛି ଗୋଟେ ଜ୍ଞାନ, ରାଜନୀତି ବିଜ୍ଞାନ। ତାପରେ 4 ହେଉଛି ଆସନ, ଅର୍ଥାତ୍ ଦୃଢ଼ ରୂପେ ଆସନ ଗ୍ରହଣ କରିବା। 5 ଦ୍ୱେଧ, ଦ୍ୱେଧ କହିଲେ ଅର୍ଥ ସେନା ବାହିନୀକୁ ବିଭକ୍ତ କରିବା। ଗୋଟିଏ ଅକ୍ଷୌଣୀ ସୈନ୍ୟରେ ରହୁଛନ୍ତି 218,700 ସୈନ୍ୟ, ଇଏ ବି ତାକୁ ବିଭାଗ କରାଯିବ, କିଏ ହସ୍ତି କେତେ ହସ୍ତା ହସ୍ତି ଉପରେ ରହିଥିବେ, ତାପରେ କେତେ ଅଶ୍ୱାରୋହୀ ହସ୍ତିରୋହୀ ପଦାତିକ ଇତ୍ୟାଦି ବିଭିନ୍ନ ପ୍ରକାର ସବୁ ରହିଛି। ତାପରେ ସଂଶୟ ଅର୍ଥାତ୍ ଅଧିକ ଶକ୍ତିମାନ ଶାସକଙ୍କ ସୁରକ୍ଷା ପ୍ରାର୍ଥନା କରିବା, ଯିଏ ଆମଠାରୁ ଅଧିକ ଉଚ୍ଚରେ ଅଛନ୍ତି ତାଙ୍କୁ ସୁରକ୍ଷା ତାଙ୍କ ପାଇଁ ପ୍ରାର୍ଥନା କରିବା, ସୁରକ୍ଷା ପ୍ରଦାନ କରନ୍ତୁ। ତେଣୁ ଆମେ କିଛି ଜାଣୁନୁ, ଆମଠାରୁ ସବୁଠାରୁ ଅଧିକା ଶକ୍ତିଶାଳୀ ହେଉଛନ୍ତି ଭଗବାନ, ତେଣୁ ତାଙ୍କୁ ଆମେ ପ୍ରାର୍ଥନା କରିବା ଆମକୁ ସୁରକ୍ଷା ପ୍ରଦାନ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଗଜ ରାଜ ଚିନ୍ତା କଲା ଥାଇ ଗୋର ଜଳେଣ, ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ, ଆହି ନୀଳ ଶୈଳ ବରଣ, ପ୍ରବଳ ମତ ବରଣ ମୁଆର ତଳିନିବ ନକୁ କର ଦଳନ, ଆହେ ନୀଳ ଶୈଳ। ମୁର୍ଗୁଣୀ ମଧ୍ୟ ରାଜନୀତି ଜାଣିଥିଲା, ତାଙ୍କଠାରୁ ଯିଏ ଅଧିକ ଅଛନ୍ତି ଶକ୍ତି ରହିଛି ସୁରକ୍ଷାରେ ଯାଇଥିଲା, ଆଉ କେଉଁଠି ସୁରକ୍ଷା ପ୍ରାପ୍ତ ହୋଇପାରିଲା ନାହିଁ, ସବୁଆଡ଼େ ବିପଦ ରହିଥିଲା, ଚାରିପଟେ ଉଦ୍ଧାରିବାର ଉପାୟ ନଥିଲା, କିନ୍ତୁ ସିଏ ରାଜନୀତି ଜାଣିଛି କେମିତି ସୁରକ୍ଷା ପ୍ରାର୍ଥନା କରିବାକୁ ପଡ଼ିବ, ତେଣୁ ଭଗବାନ ପ୍ରାର୍ଥନା କଲା, ତେଣୁ ସେ ସୁରକ୍ଷା ପ୍ରାପ୍ତ ହେଲା। ତେଣୁ ଏହିଭଳି ଭାବରେ ସୁରକ୍ଷା ରହିଛି। ଏସବୁ ଜ୍ଞାନ ଭଗବାନ ସବୁ ଶିକ୍ଷା କଲେ, ଯେଉଁ ଜ୍ଞାନ ତାଙ୍କଠାରୁ ଆସିଛି ସେଇ ଜ୍ଞାନକୁ ସେ ପୁଣି ଗ୍ରହଣ କଲେ। ତେଣୁ ଏଠି କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ଧର୍ମାଧୀନଂ ଯଥୋତ୍ତରଂ ନ୍ୟୁନତ୍ୱେପି ସର୍ବେଷାଂ। ଲାଷ୍ଟକୁ ଧର୍ମ କୁହାଗଲା ନା, ଏଇଟା ହେଉଛି ନ୍ୟୁନତ୍ୱପି, ଧନୁର୍ବେଦ ଠାରୁ ନ୍ୟାୟଟା ଆଉ ଟିକେ ନ୍ୟୁନ, ଅନୈଖିକ ବିଦ୍ୟା ଆଉ ଟିକେ ନ୍ୟୁନ, ରାଜନୀତି ବିଦ୍ୟା ଆଉ ଟିକେ ନ୍ୟୁନ। ଏଇଭଳି ଭାବରେ ଷଡ଼ବିଧାମ ଛଅ ପ୍ରକାର ରାଜନୀତି ବିଜ୍ଞାନ ସବୁ ରହିଛି, ଏସବୁ ଗୋଟିଏ ଟିକେ ତା ତଳକୁ ତା ତଳ ସବୁ ଶିକ୍ଷା କଲେ ଭଗବାନ। ଯଥୋତ୍ତରଂ ନ୍ୟୁନତ୍ୱେପି ସର୍ବେଷାଂ, ସବୁ ଜ୍ଞାନ ସେ ପ୍ରାପ୍ତ ହେଲେ। ତେଣୁ 35-36 ଶ୍ଳୋକରେ କୁହାଯାଉଛି, ସର୍ବଂ ନରବର ଶ୍ରେଷ୍ଠ ସର୍ବବିଦ୍ୟା ପ୍ରବର୍ତ୍ତକ ଶକ୍ରୁନ୍ ନିଗତ ମାତ୍ରେଣ ତୌ ସଂଯୋଗ ଗୃହତୁ ନୃପ, ଅହୋରାତ୍ରୈ ଚତୁଷ୍ଠିଆ ସଂଯତୌ ତାବତୀ କଳା ଗୁରୁଦକ୍ଷିଣ ଆଚାର୍ଯ୍ୟଂ ଛନ୍ଦୟା ମା ଶତ୍ରୁ ନୃପ। ଏସବୁ ଶିକ୍ଷା ହେଇଗଲା ସବୁ। ହେ ନୃପ, ସୁଖଦେବ ଗୋସ୍ୱାମୀ କହିଛନ୍ତି, ପରୀକ୍ଷିତ ମହାରାଜ କହୁଛନ୍ତି ସେଇ କଥା, ସୁତ ଗୋସ୍ୱାମୀ ସୌନକାଦି ଋଷିଙ୍କୁ କହୁଛନ୍ତି, ଏବଂ ସେଇ କଥା ଆମେ ଆପଣମାନଙ୍କୁ କହୁଛୁ, ଆପଣ ଫୁଲ ଗୁନ୍ଥିଲେ ମଧ୍ୟ ଶୁଣୁଛନ୍ତି ଏ କଥା। ତେଣୁ ହେ ନୃପ, ସଂଯତ ହଉ, ସଂଯତ ହଉ କହିଲେ ଏକାଗ୍ର ଚିତ୍ତ ହଉ, ଭଗବାନଙ୍କ ଚିତ୍ତ ଏକାଗ୍ର କ'ଣ ହବ, ଭଗବାନ ଆମର ଚିତ୍ତ ସିନା ଏପଟ ସେପଟ ହେଉଛି, ଭଗବାନଙ୍କର କଥା କ'ଣ କହିବା। ତେଣୁ ସଂଯତ ହଉ, ନରବର ଶ୍ରେଷ୍ଠ ହଉ, ମନୁଷ୍ୟମାନଙ୍କୁ ଯେତେ ଶ୍ରେଷ୍ଠ, ଦୁଇ ଜଣ ଶ୍ରେଷ୍ଠ ହଉ, ଏ ଦୁଇ ଜଣ ନରବର ଶ୍ରେଷ୍ଠ ହଉ, ଦେବୋତ୍ତମ ହଉ, ସର୍ବବିଦ୍ୟା ପ୍ରବର୍ତ୍ତକ ହଉ, ସର୍ବାସାଂ ବିଦ୍ୟାନାଂ ପ୍ରବୃତ୍ତି ନିମିତ୍ତ ଭୂତ ହଉ, ସର୍ବବିଦ୍ୟା ସେ ହିଁ ପ୍ରଦାନ କରିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାଂ, ସବୁ ବିଦ୍ୟା ଦେଇକରି ଅନ୍ତିମରେ ଅଧ୍ୟାତ୍ମ ବିଦ୍ୟା ଦେଇଛନ୍ତି ଭଗବାନ। ଏଗୁଡ଼ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା, ସା ବିଦ୍ୟା ଯାହା ବିମୁକ୍ତ ହେ, ଏ ଅଧ୍ୟାତ୍ମ ବିଦ୍ୟା। ମୁଁ ଥରେ ଯାଇଥିଲି ଅଡ଼ିଟ୍ରେ ଯାଇଥିଲି ଗୋଟେ ସ୍କୁଲକୁ, ସେଣ୍ଟ୍ରାଲ ସ୍କୁଲ ବରହମପୁରରେ, ସେଇଠି ମୁଁ କହିଲି ଟିକିଏ ଭଗବାନ କଥା କହିବା ପିଲାମାନଙ୍କୁ, ତେଣୁ ସେ କହିଲେ ରାଜି ହେଲେ, ସେ ଆମକୁ ଅନୁମତି ଦେଲେ କହିବା ପାଇଁ। ତେଣୁ କହିଲେ କେଉଁ ଟପିକ୍ ଉପରେ କହିବେ, ମୁଁ ଦେଖିଲି ଯେଉଁ ରୁମ୍ରେ ଆମକୁ କରାଯାଇଥିଲା ବ୍ୟବସ୍ଥା ଏ କଥା କହିବା ପାଇଁ, ସେଇ ରୁମ୍ରେ ଲେଖାଇ ସାମ୍ନାରେ ସା ବିଦ୍ୟା ଯା ବିମୁକ୍ତ। ତେଣୁ ମୁଁ କହିଲି ସେଇ ସେଇ ଟପିକ ଉପରେ କହିବା, କେଉଁ ଟପିକ କହିବା। ତେଣୁ ଇଏ ସର୍ବବିଦ୍ୟା ପ୍ରବର୍ତ୍ତକୁ, ସବୁ ବିଦ୍ୟା ତାଙ୍କଠାରୁ ଆସୁଛି। ତୋଉ କହିଲେ ରାମକୃଷ୍ଣ ସକୃନ୍ ନିଗତ ମାତ୍ରେଣ, ସକୃନ୍ ନିଗତ ମାତ୍ରେଣ କହିଲେ ଏକବାର କଥନ ମାତ୍ରେଣ। ଗୁରୁଦେବ ଗୋଟିଏ ଥର କହିଦେଲେ ସକୃନ୍ ସକୃନ୍ ନିଗତ ମାତ୍ରେଣ ତତ୍ ସର୍ବଂ ସର୍ବବିଦ୍ୟା ବିଷୟକ ଜ୍ଞାନ ସଂଜଗ୍ରହୁ ଲବ୍ଧବନ୍ତ। ଗୋଟିଏ ଥର କହିଦେଲେ ସେ ହେଇଗଲା, ରେକର୍ଡ଼ିଂ ହେଇଗଲା, ଆଉ ଦ୍ୱିତୀୟ ଥର କହିବା ଦରକାର ପଡ଼ିବ ନାହିଁ। ସକୃନ୍ ନିଗତ ମାତ୍ରେଣ ଚତୁଷଷ୍ଠିଆ ଅହୋରାତ୍ରୀ ତାବତୀ ଚଉଷଠି, ଦୁଇ ମାସ ଚାରି ଦିନ, ଚଉଷଠି ଦିନରେ ଚତୁଷଷ୍ଠିଆ, ଚତୁଷଷ୍ଠିଆ ଅହୋରାତ୍ରୀ ଦିନବେଳ ରାତ୍ରି ମଦ ପାଠ ପଢ଼ିଲେ, ଖାଲି ଦିନରେ ପଢ଼ିଲେ ତା ନୁହଁ, ରାତ୍ରିରେ ମଧ୍ୟ ପଢ଼ିଲେ ଅହୋରାତ୍ରୀ ଚତୁଷଷ୍ଠିଆ ତାବତୀ କହିଲେ ଚତୁଷଷ୍ଠିଆ ସଂଖ୍ୟକ କଳା କଳା ବିଦ୍ୟା ସେ ସଂଯୋଗ ରହୁତୁ, ଏଇ କଳା ସବୁ ବିଭିନ୍ନ ପ୍ରକାର କଳା ରହିଛି ସବୁ, ବିଦ୍ୟା ଚ ବିଦ୍ୟା ଏବଂ କଳା ଦୁଇଟି ଜିନିଷ ରହିଛି, ବିଦ୍ୟା ଏବଂ କଳା ନୃପ ହେ ରାଜନ ତଥା ତୋ ଗୁରୁ ଦକ୍ଷିଣାୟା ସବୁ ଶିକ୍ଷା କରିଗଲେ, ଚଉଷଠି ଦିନରେ ସବୁ ଶିକ୍ଷା ହୋଇଗଲା, ଦିନ ରାତି ପାଠ ପଢ଼ିଲେ, ପାଠ ପଢ଼ିକି ଆଉ ଫେରି ଆସିଲେ ନାହିଁ, ଡାଇରେକ୍ଟ ଫେରି ଆସିଲେ ନାହିଁ, ସେ କ'ଣ କଲେ ନା ଗୁରୁ ଦକ୍ଷିଣାୟା ଗୁରୁଙ୍କୁ ଦକ୍ଷିଣା ଦେବା ପାଇଁ ଚାହିଁଲେ। ଆଚାର୍ଯ୍ୟଂ କହିଲେ ଗୁରୁ ସନ୍ଦୀପନୀ ଛନ୍ଦୟା ମାସତୁ, ଛନ୍ଦୟା ମାସତୁ ଅର୍ଥ ହେଉଛି ପ୍ରଲୋଭିତ ବନ୍ତୁ, ତାଙ୍କୁ ପ୍ରଲୋଭନ ଦେଖାଇଲେ କ'ଣ ନେବେ, ଗୁରୁ ଦକ୍ଷିଣା ଦେବା ପାଇଁ ପଚାରିଲେ କ'ଣ ଦେବେ, ଆମେ ଶୁଣିବା ସେଇଟା। ତେଣୁ ଏଠି କୁହାଯାଉଛି ଯେ ଏ ଚଉଷଠିଟା କଥା ରହିଛି ଶିକ୍ଷା ପାଇଁ, ଯେଉଁମାନଙ୍କର ଆଗ୍ରହ ରହିଛି ସେମାନେ ବହି ଦେଖି ପଢ଼ିବେ, ଆମେ କହିବାନି ଏତେ କଥା। ଚଉଷଠି କଳା ବହୁତ ପ୍ରକାର ରହିଛି, ପ୍ରଭୁପାଦ ମହାରାଜ ମୁଁ ତ କାଲି କହିଥିଲି, ମୁଁ ଯେତେବେଳେ ଭାଗବତ ପଢ଼ୁଥିଲି ଚଉଷଠି କଳା, ମୁଁ ଜାଣିବା ପାଇଁ ଚାହିଁଲି କ'ଣ ସେ ଚଉଷଠି କଳା, କିନ୍ତୁ କୌଣସି ମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ହଉ, ଶ୍ରୀଧର ସ୍ୱାମୀ ହଉ, ସନାତନ ଗୋସ୍ୱାମୀ ହଉ, କେହି ଏଇଟାକୁ କହିନାହାନ୍ତି, ମୁଁ ଦେଖିପାରିଲି ନାହିଁ। କିନ୍ତୁ ଆମର ପ୍ରଭୁପାଦ ମହାରାଜ ଦେଇଛନ୍ତି, ତାଙ୍କ କୃଷ୍ଣ ବହିରେ ଦେଇଛନ୍ତି, କୃଷ୍ଣ ବହିରେ ଚଉଷଠି କଳା ଦିଆହେଇଛି, କେମିତି ଗାନ କରାଯିବ, ଏଇ ଗାନରୁ ଆରମ୍ଭ ହଉ, ଗାନ କରିବା ପାଇଁ ତ ଯେଉଁ ସାତଟି ସ୍ୱର ରହିଛି ସାରେ ଗାମା ପାଦାନୀ, ଏଇ ଗାନକୁ କଲାବେଳକୁ ତ କାହିଁରେ କ'ଣ ହେଇଯାଉଛି, ଆଉ କ'ଣ ଶିକ୍ଷା କରିବ, ବିଭିନ୍ନ ରହିଛି ରାଗ ରହିଛି, ବିଭିନ୍ନ ରାଗରେ ସବୁ ଗାନ କରାଯିବ, ବିଭିନ୍ନ ସମୟ ଅନୁସାରେ ରାଗ ରହିଛି, ସମୟ ଅନୁସାରେ ରାଗ ରହିଛି, ଆମର ସକାଳେ ଯେଉଁ ସାଢ଼େ ଚାରିଟା ବେଳେ ଯେଉଁ ମଙ୍ଗଳ ଆଳତି ହୁଏ, ମଙ୍ଗଳ ଆଳତି ସେ ସମୟରେ ସେ ରାଗ ହେଉଛି, ସଂସାର ଦାବା ନଳଲିଢ ଲୋକ ତ୍ରାଣାୟ କାରୁଣ୍ୟ ଘନ ଘନ ତମ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାନବଶ୍ୟ ବନ୍ଦେ ଗୁରୁ ଶ୍ରୀ ଶରଣାରବିନ୍ଦ। ମଧ୍ୟାହ୍ନ ରାଗ, ମଧ୍ୟାହ୍ନ ରାଗ କେଉଁଟା, ଯଶୋମତୀ ନନ୍ଦନ ବ୍ରଜବର ନାଗର ଗୋକୁଳ ରଞ୍ଜନ କାହ୍ନା ଗୋପୀ ପରାଣ ଧନ ମଦନ ମନୋହର କାଳିଆ ଦମନ ବିଧାନ। ସନ୍ଧ୍ୟାବେଳ କିବା ଜୟ ଜୟ ଗୋରା ଚାନ୍ଦେ ଆରତୀ କୋଶୋଭା ଜାନ ବିତଟ ବନେ ଜଗମନ ଲୋଭା। ଚଉଷଠି ଯାକ କଳା ମୁଁ କହିବି ନାହିଁ, ମୁଁ ଗୋଟିଏ କଳା ଆପଣମାନଙ୍କୁ କହିବେ, ଗାନ କରିବା କଳା।
64 ଦିନ ଦରକାର ନା, ମୁଁ ଗୋଟିଏ ଘଣ୍ଟାରେ ଗୋଟିଏ ପାଞ୍ଚ ମିନିଟରେ କେତେ 64 କଳା କହିବି, ଗୋଟିଏ କଳା କହିଦେଲି ଆପଣମାନଙ୍କୁ। ଆମର ଆକବରଙ୍କର ରାଜସଭାରେ ଥିଲେ ନବରତ୍ନ, ସବୁ ରତ୍ନ ସବୁ ଥିଲେ, ତାଙ୍କ ଭିତରୁ ଜଣେ ରତ୍ନ ଥିଲେ ତାନସେନ। ତାନସେନ ଯେଉଁ ଗାନ କରନ୍ତି, ଯେଉଁ ରହିଛି କୁହାଯାଏ ମେଘମଲ୍ଲାର ଗୋଟେ ରାଗ ରହିଛି, ଯେଉଁ ମେଘମଲ୍ଲାର ଯଦି ଆମ ମେଘମଲ୍ଲାର ଗାନ ନ କରି ମଧ୍ୟ ମେଘ ହେଉଛି। ମେଘମଲ୍ଲାର ଖରାଦିନେ ଯେତେବେଳେ ବର୍ଷା ହେଉନଥିବ ସେତେବେଳେ ଯଦି ମେଘମଲ୍ଲାର ଗାନ କରିଦେବେ ବର୍ଷା ଆସିଯିବ, ଏମିତି ରହିଛି। ତେଣୁ ଆକବର ତାଙ୍କ ଉପରେ ଏତେ ଖୁସି ହେଇଗଲେ, ପ୍ରୀତି ହେଇଗଲେ, ପ୍ରୀତ କହିଲେ ତମେ ଏତେ ସୁନ୍ଦର ଗାନ କରୁଛ, ତମ ଗୁରୁଜୀ କେତେ ଗାନ କରୁନଥିବେ, କେତେ ସୁନ୍ଦର ଗାନ କରୁନଥିବେ। ତେଣୁ ତାନସେନ କହିଲେ ଆମର ଗୁରୁଜୀ ଆଉ କାହା ପାଖରେ ସେ ଗାନ କରୁନାହାନ୍ତି, କେଉଁ ରାଜା ପାଖରେ ଗାନ କରୁନାହାନ୍ତି, ସେ ହେଉଛନ୍ତି ମାନେ ଭଗବାନଙ୍କ ପାଖରେ ଗାନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ତାପରେ ସେ କହିଲେ ଠିକ୍ ଅଛି, ସେ ତ କେଉଁଠି ଗାଇବେ ନାହିଁ, ମୁଁ ବହୁତ ଚେଷ୍ଟା କରିବି ତାଙ୍କୁ ଗୋଟେ ଗାନ ସେ ଗାଇବେ ଏଭଳି ଭାବରେ ବ୍ୟବସ୍ଥା କରିବା କହିକିରି ଗଲେ। ହରିଦାସ ଯେଉଁଠି ରହୁଛନ୍ତି ତାଙ୍କର ଆଶ୍ରମକୁ ଗଲେ, ବୃନ୍ଦାବନରେ ରହୁଛନ୍ତି ହରିଦାସ, ସେଠି ଗଲେ। ଆକବର ଲୁଚିକି ରହିଲେ, ତେଣୁ ତାନସେନ ଯାଇକରି ତାଙ୍କ ଗୁରୁଙ୍କୁ ପ୍ରଣାମ କରି କହିଲେ, ହରିଦାସଙ୍କୁ କହିଲେ ଯେ ମୁଁ ଆପଣ ଗୁରୁଦେବ ଆପଣଙ୍କର ଆଉ ସଙ୍ଗ ପାଇପାରୁନାହିଁ, ତେଣୁ ସବୁ ଭୁଲିଗଲେଣି। ଆମର ଯେମିତି ରହିଛି ସବୁ ଅନ୍ୟାନ୍ୟ ବିଦ୍ୟା ସବୁ ରହିଛି, ସବୁ ଲେଖା ହେଇଯାଉଛି, ଏଇସବୁ ଶ୍ଳୋକ ସବୁ ମନେ ରଖିବାକୁ ସୁବିଧା ଅଛି। ସଙ୍ଗୀତ ବିଦ୍ୟା କ'ଣ କେମିତି ମନେ ରଖିବ, ଅଛି ତାର କିଛି ନା ଥାଇପାରେ କ'ଣ, ସାରେ ଗାଁ ପାଧା ସାରି ଆମର ଯିଏ ଶିଖୁଛନ୍ତି ଆନନ୍ଦ ଶିଖୁଛି ବର୍ତ୍ତମାନ, ସାରେ ଗାଁ ପ୍ରାଧାନ୍ୟ ରହିଛି, ଭାଗବତ ନ ଶିଖିକି ସେ ସାରେ ଗାଁ ପ୍ରାଧାନ୍ୟ ଶିଖୁଛି। ଭାଗବତ ଶିଖିଲା ବେଳେ ଭାଗବତ ଶିଖିବାକୁ ପଡ଼ିବ, ଅନ୍ୟବେଳେ ଗୀତ ଶିଖିବ, ଏସବୁ ରହିଛି। ହଁ, ତେଣୁ ଏଇ ଯେଉଁ ଗାନ ରହିଛି ସାରେ ଗାମ ପ୍ରାଧାନୀ, ସିଏ ଜାଣିଶୁଣିକି ଟିକେ ଭୁଲ କରିଦେଲେ, ମେଘମଲ୍ଲାର ଲାଗ ନା କେମିତି ଗୋଟେ ରହିଛି ଗାନ ବୋଲୁଥିଲେ, ଜାଣିକିରି ଭୁଲ କରିଦେଲେ। ତେଣୁ ଗୁରୁଦେବ କହିଲେ ନା ତମର ଏଇଠି ଭୁଲ ହେଇଗଲା, କହି ସେ ଗାନ କଲେ, ଯେଉଁ ଗାନ କଲେ ମେଘମଲ୍ଲାର ଗାନ କଲେ, ସାଙ୍ଗେ ସାଙ୍ଗେ ବର୍ଷା ଆସିଗଲା, ବୃଷ୍ଟି ହେଇଗଲା, ମେଘମଲ୍ଲାର ଗାନ। ତେଣୁ ଆକବର, ଆମେ ପଢ଼ୁଥିଲୁ ପିଲାଦିନେ, ଆମେ ସ୍କୁଲରେ ପଢ଼ୁଥିଲୁ, ଆକବରଙ୍କ ସମୟ ହେଉଛି କ'ଣ ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା, ସୁବର୍ଣ୍ଣ ଯୁଗ ଥିଲା। ଆକବର ସବୁକିଛି ତାଙ୍କର ବହୁତ ଭଲ ଗୁଣ ସବୁ ଥିଲା। ତେଣୁ ଏଇ ଯେଉଁ ଆକବର ସବୁ ଆସି ପହଞ୍ଚିଗଲେ, ପ୍ରଣାମ କଲେ ତାଙ୍କୁ, ତେଣୁ ତାଙ୍କୁ କହିଲେ ଗୁରୁଦେବ ମୋତେ କ'ଣ ସେବା ଦିଅନ୍ତୁ, ମୁଁ ଆପଣଙ୍କୁ କିଛି ସେବା କରିବି। ତେଣୁ ସିଏ କହିଲେ, ହରିଦାସ କହିଲେ କ'ଣ ମୋର ସେବା କରିବ, ହରିଦାସ ଜାଣିପାରିଲେ ରାଜା ସିଏ ତାଙ୍କର ବହୁତ ଗର୍ବ ରହିଛି। ତେଣୁ ସେ କହିଲେ ଆମର ଯମୁନା ଘାଟରେ ଆମ ଜାଗାରେ ରହିଛି କେଶି ଘାଟରେ, ସେ ପଥରଟା ଟିକେ ଯେଉଁ ଗାଧୁଆ ଘାଟ ରହିଛି ସେ ପାହାଚଟା ଟିକେ ଭାଙ୍ଗିଯାଇ ସେଟାକୁ ଟିକେ ଯୋଡ଼େଇ କରିଦେବେ ଟିକେ। ରାଜା ଆକବର ସିଏ ତାଙ୍କୁ ଆଉ ଏଇଟା ପସନ୍ଦ ହେଲାନି, ଇଏ ମୁଁ ଗୋଟେ ରାଜା ଆସିଛି, ଆମ ପାଖକୁ ଯଦି ଆମେ ଡାକୁଛୁ ଚିନ୍ତା କରୁଛୁ ପ୍ରଧାନମନ୍ତ୍ରୀ ଆସିବ, ଯଦି ଆମର ଏ ରଘୁନନ୍ଦନ ଧାମରେ ପ୍ରଧାନମନ୍ତ୍ରୀ ଯଦି ଆସି ନରେନ୍ଦ୍ର ମୋଦି ଆସିବେ, ସେ କହିବେ କ'ଣ ଦରକାର ତୁମର, ଆମେ କହିବା ଏଇ ଯେଉଁ କ'ଣ ସେ ଗଡ଼ାଣୀଟା ଆମର ରାସ୍ତାରେ ଗଡ଼ୁଛି ସେଟା ଟିକେ ଅବେକ୍ଷା ହେଇ ରହିଛି, ସେଇଟାକୁ ଟିକେ ସଜାଡ଼ି ଦିଅନ୍ତୁ। ସେଇଭଳି ଭାବରେ ଆକବର ଚିନ୍ତା କରୁଛନ୍ତି। ତେଣୁ ତଥାପି ଯେହେତୁ ହରିଦାସ କହିଛନ୍ତି, ଗୁରୁଦେବ କହିଛନ୍ତି, ତେଣୁ ସେ ଗଲେ, ସେ ପଥରକୁ ଠିକ୍ କରିବା ପାଇଁ ଗଲେ। ସେ ପଥର ହରିଦାସ କହିଦେଲେ, ଭଗବାନ ପ୍ରାର୍ଥନା କରିଦେଲେ, ବାଙ୍କ ବିହାରୀ ହରିଦାସର ପ୍ରାଣ ଧନ ହେ ଜୟ ରାଧା ବାଙ୍କ ବିହାରୀ, ରାଧା ବାଙ୍କ ବିହାରୀ ରାଧେ, ବାଙ୍କ ବିହାରୀକୁ କହିଦେଲେ। ଆମର ସନ୍ଦୀପାନୀ ପ୍ରଭୁ କହୁଥିଲେ ସେ ଯଦି ପୂଜା କରନ୍ତି ଗାୟତ୍ରୀ କଲେ ତାଙ୍କ ପାଖରେ ଆସି ପହଞ୍ଚିଯାଏ ଧନ, ଯେତିକି ଧନ ଦରକାର ସେଦିନ ଚଳିବା ପାଇଁ, ଯେତିକି ଧନ ଦରକାର ସେତିକି ଆସି ପହଞ୍ଚିଯାଏ, ସେ ଦେଇଦିଅନ୍ତି ପୂଜାରୀମାନଙ୍କୁ, ନିଅ ଆଜିର ପୂଜା କରିବ। ଏଇଭଳି ଭାବରେ ସେ ଥିଲେ ଭଗବାନଙ୍କ ଭକ୍ତ। ତେଣୁ ଭଗବାନ ପ୍ରାର୍ଥନା କଲେ, ଭଗବାନ ଆକବରଙ୍କୁ ମଧ୍ୟ ଗୁରୁଦେବ ଯେହେତୁ କହିଲେ,
ତାଙ୍କ ଭକ୍ତଙ୍କ ଅନୁରୋଧରେ ତାଙ୍କୁ କୃପା କଲେ। ଆମେ ଯେଉଁ ବୃନ୍ଦାବନ ଯାଉଛେ କ'ଣ ଦେଖୁଛେ ବୃନ୍ଦାବନରେ, ବାଲି ମାଟି ଗୋଡ଼ି ଏସବୁ ଦେଖୁଛେ, ସିମେଣ୍ଟ ଇତ୍ୟାଦି ଦେଖୁଛେ, ମଳ ବିଷ୍ଟା ସବୁ ରହିଛି, କଣ୍ଟା ଇତ୍ୟାଦି ଏସବୁ ଦେଖୁଛେ, କିନ୍ତୁ ବୃନ୍ଦାବନ ଅପ୍ରାକୃତ। ବୃନ୍ଦାବନ ଦିବ୍ୟ ଧାମ, ବୃନ୍ଦାବନ ରମ୍ୟ ସ୍ଥାନ, ଦିବ୍ୟ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ, ଦିବ୍ୟ ଚିନ୍ତାମଣି ଧାମ, ମନ ବେଦୀର ହର ରତନ ବେ ନୁହାର ଆବୃତ କାଳିନ୍ଦିନୀରେ ରାଜହଂସ କେଳି କରେ, ଆବୃତ କାଳିନ୍ଦିନୀରେ ରାଜହଂସ କେଳି କରେ, ତାହେ ଶୋଭେ କନକ କମଳ, ତାହେ ଶୋଭେ କନକ ତାର ମଧ୍ୟେ ହିମ ପୀଠ ଅଷ୍ଟଦଳେ ବେଷ୍ଟିତ, ତାର ମଧ୍ୟେ ହିମ ଅଷ୍ଟଦଳେ ବେଷ୍ଟିତ, ଅଷ୍ଟଦଳେ ପ୍ରଧାନ ନାୟିକା, ଅଷ୍ଟଦଳେ ପ୍ରଧାନ ନାୟିକା, ତାର ମଧ୍ୟେ ରତ୍ନାସନେ ବସିଆଛେନ୍ ଦୁଇ ଜନେ, ତାର ମଧ୍ୟେ ସିଆଛେନ୍ ଦୁଇ ଜନେ, ଶ୍ୟାମ ସଙ୍ଗେ ସୁନ୍ଦରୀ ରାଧିକା, ଶ୍ୟାମ ସଙ୍ଗେ ରାଧିକା, ଓ ରୂପ ଲାବଣ୍ୟ ରାଶି ଅମିୟ ପଡ଼ିଛେ ଖସି, ଓ ରୂପ ଲାବଣ୍ୟ ପଡ଼ିଛେ ଖସି, ହାସ ପରି ହାସ ସମ୍ଭାଷଣୀ, ହାସ ପରି ହାସ ସମ୍ଭାଷଣୀ, ନରୋତ୍ତମ ଦାସକ ନିତ୍ୟ ଲୀଳା ସୁଖମୟ, ନରୋତ୍ତମ ଦାସକ ସୁଖମୟ, ସଦାଇସୁ ରୂପ ମୋର ମନେ, ସଦାଇସୁ ରୂପ ମୋର ମନେ। ଇଏ ବୃନ୍ଦାବନର ଯେଉଁ ରହିଛି ତା'ର ଯେଉଁ ଅପ୍ରାକୃତ ତତ୍ତ୍ୱ ସ୍ଫୁରିତ ହେଉ ବୋଲି ପ୍ରାର୍ଥନା କରୁଛନ୍ତି ନରୋତ୍ତମ ଦାସ ଠାକୁର, ଆଜି ସ୍ଫୁରିତ ହେଇଗଲା ହରିଦାସଙ୍କର କୃପାରୁ, ବାଙ୍କ ବିହାରୀ କୃପା କରିଦେଲେ, ଆଜି ଦେଖିଦେଲେ ସେ ଗୋଟିଏ ପଥରରେ ଯେଉଁ ରହିଛି ରତ୍ନ ସବୁ ରହିଛି, ସମଗ୍ର ରାଜ୍ୟକୁ ବିକିଦେଲେ ମଧ୍ୟ ହେଇପାରିବ ନାହିଁ, ଆସି କ୍ଷମା ପ୍ରାର୍ଥନା କଲେ ଏସବୁ ଆକବର। ଆଉ ଆଉ 64 ବିଦ୍ୟାକୁ କ'ଣ ଆମେ ଶିଖେଇବା, ଗୋଟିଏ ବିଦ୍ୟା ତ ସରିଲାବେଳକୁ ସମୟ ହେଇଗଲା, ଘଣ୍ଟା ବାଜିବ। 64 ବିଦ୍ୟା ଶିଖେଇବା ବେଳେ 64 ଦିନ ପଢ଼ିବାକୁ ପଡ଼ିବ, 64 ଘଣ୍ଟା ଶୁଣିବାକୁ ପଡ଼ିବ। ତେଣୁ ଆପଣମାନେ ଯେଉଁମାନଙ୍କର ଆଗ୍ରହ ରହିଛି ସେଇଟା ପଢ଼ିବେ, ଆମର ଓଡ଼ିଆରେ ଲେଖା ହେଇଛି, ଆମର ପ୍ରଭୁପାଦ ମହାରାଜ ଇଏ କରିଛନ୍ତି ଏହିଭଳି ଭାବରେ। 64 ଦିନରେ 64 ଶିକ୍ଷା କରିଦେଲେ, 64 କଳା। ତେଣୁ ସିଦ୍ଧସ୍ୱାମୀ କହୁଛନ୍ତି ଏଇଟା, ଏଇ ଯେଉଁ 64 କଳା ଶୈବତନ୍ତ୍ରୋକ୍ତିଆ, ଶୈବତନ୍ତ୍ରରେ ଏଇଟା 64 କଳା ରହିଛି। ଇଏ ଥିଲେ ସନ୍ଦୀପନୀ ଥିଲେ, ଶିବଙ୍କର ପୂଜକ ଥିଲେ, ଶିବଜୀଙ୍କର ପୂଜକ ଥିଲେ, ଶିବଭକ୍ତ ଥିଲେ ସନ୍ଦୀପନୀ। ତେଣୁ ସେ ଶୈବତନ୍ତ୍ର ପାଠ କରି ସେ 64 କଳା ସେ ଶିକ୍ଷା ଦେଲେ। ଇତି 64 କଳା ଛନ୍ଦେହ ମହାସତୁ ଉପଲବ୍ଧିତ ବନ୍ତୁ, ସବୁ 64 କଳା ଦେଇଦେଲେ ଆମର ଯେଉଁମାନେ ବର୍ତ୍ତମାନ ତଥାକଥିତ ଶିକ୍ଷକ ଅଛନ୍ତି, କେଉଁଠି ଅଧିକ ସବୁଠୁ ଅଧିକ ଟଙ୍କା ମିଳିବ ସେଠି ଯାଇ ଶିକ୍ଷା ଦେବେ ନା ନାହିଁ? ସବୁଠୁ କେଉଁଠି ଅଧିକା ଦରମା ମିଳିବ, ଫରେନ୍ ପଳେଇଯାଉଛନ୍ତି, ସେଠି ଅଧିକା ସବୁଠୁ ପଇସା ମିଳିବ। କିନ୍ତୁ ଇଏ ଯେଉଁ ଶିକ୍ଷା ଦେଉଥିଲେ, 64 କଳା ଦେଇଥିଲେ, କୌଣସି ଜାଗାରେ 64 କଳା ଜଣେ ପ୍ରାପ୍ତ ହୋଇପାରିବ ନାହିଁ। ଏ ସବୁ ଜ୍ଞାନ ଏଠି ରହିଛି। ଆମର ଗୋଟିଏ ଗୋଟିଏ ଜ୍ଞାନ, ହିଷ୍ଟ୍ରି ପଢ଼ିବ, ହିଷ୍ଟ୍ରି ପ୍ରଫେସର ହେଡ଼ ଅଫ୍ ଦି ଡିପାର୍ଟମେଣ୍ଟ ହୋଇଗଲେ, ଏସବୁ ରହିଛି। ଗୋଟିଏ 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 ବିଭାଗରେ ସବୁ ହେଉଛନ୍ତି, ଶିକ୍ଷା ପ୍ରାପ୍ତ ହେଉଛନ୍ତି, ଶିକ୍ଷା ଦେଉଛନ୍ତି ସେମାନେ। କିନ୍ତୁ ଇଏ ଦେଖନ୍ତୁ, ଏଭଳି ଟିଚର ସବୁ ବିଦ୍ୟା ତାଙ୍କ ପାଖରେ ରହିଛି, ଆନୁ କିକିଂ ସବୁ ପ୍ରକାର ବିଦ୍ୟା ରହିଛି ତାଙ୍କ ପାଖରେ, 64 କଳା ପ୍ରଦାନ କରିଦେଲେ ଏବଂ ସେ କହିଲେ ନାହିଁ ଯେ ମୋତେ ଏତିକି ଟଙ୍କା ଦେଲେ ମୁଁ ତୁମକୁ ଶିକ୍ଷା ଦେବି। ସେ କୌଣସି କିଛି ନାହିଁ, କିଛି ପଇସା କ'ଣ ନେବ ପାଠ ପଢ଼ିବା ପାଇଁ, ପଇସା କ'ଣ କିଛି ନାହିଁ ପାଠ ପଢ଼ିବା ପାଇଁ। ଯିବେ ବ୍ରହ୍ମଚାରୀ ଯିବେ, ଭିକ୍ଷା କରିବେ, ଭିକ୍ଷା କରିକି ଆଣିକରି ଯାହା ମିଳିବ ସେଇଟା ପ୍ରଦାନ କରିବେ ଗୁରୁଙ୍କୁ। ଇଏ ହେଉଛି ବ୍ରହ୍ମଚାରୀର କର୍ତ୍ତବ୍ୟ। ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 15 ଅଧ୍ୟାୟରେ ନା 11 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତ, ବ୍ରହ୍ମଚାରୀ ଯିଏ ସିଏ ପାଠ ପଢ଼ିବେ ଗୁରୁଙ୍କ ପାଖରେ, ସେ ଯିବେ ଭିକ୍ଷା କରିବା ପାଇଁ, ଯେତିକି ଭିକ୍ଷା ମିଳିଲା ଆଣିକି ପ୍ରଦାନ କରିଦେବେ। ଆମର ମଧ୍ୟ ମଡ଼ର୍ଣ୍ଣ ବ୍ରହ୍ମଚାରୀ ଇସ୍କନ୍ରେ ସବୁ ମଡ଼ର୍ଣ୍ଣ ବ୍ରହ୍ମଚାରୀ ସକାଳେ ଯାଉଛନ୍ତି ଭିକ୍ଷା କରିବା ପାଇଁ, ଯାହା ଆଣିଲେ କେତିକି ଗୁରୁଙ୍କୁ ଦେବା କେତିକି ରଖିବା ହିସାବ ହେଉଛି। ସବୁ ଗୁରୁଙ୍କୁ ଦିଆଯିବ ଏବଂ ଗୁରୁଙ୍କୁ ଦିଆଯିବ, ଗୁରୁ ଯଦି ଖାଇବାକୁ ନ ଡାକିବେ ସେ ମଧ୍ୟ ଖାଇପାରିବେ ନାହିଁ, ସେଦିନ ଉପବାସ ରହିବେ। ଇଏ ହେଉଛି ବ୍ରହ୍ମଚାରୀର ରହିଛି କର୍ତ୍ତବ୍ୟ। ବ୍ରହ୍ମଚାରୀ ଏଇଭଳି ଭାବରେ ଚଳିବେ। ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତ, ଗୁରୁ ହିତମ ଆଚରଣ ଦାସବ ନିଚ ଗୁରୁ ସୁଦୃଢ଼ ସୌହୃଦ। ଇଏ ହେଉଛି ବ୍ରହ୍ମଚାରୀର କର୍ତ୍ତବ୍ୟ। ତେଣୁ ଏ ଯେଉଁ ଭଗବାନ ଯାଉଥିଲେ ଭିକ୍ଷା କରିକି ଆଣିକି ଦେଉଥିଲେ, ପ୍ରଦାନ କରୁଥିଲେ, ତେଣୁ ଇଏ ଯେଉଁ ରହିଛନ୍ତି ସନ୍ଦୀପନୀ ଜାଣିଛନ୍ତି କୃଷ୍ଣ ବଳରାମ, ତାଙ୍କର ଆଚରଣରୁ ଜାଣିପାରିଲେ ସବୁ, ତାଙ୍କ ବିଷୟରେ ତାଙ୍କ ସହିତ ସଙ୍ଗ କରିଲେ ସେ କେତେ ଭଗବତା ତାଙ୍କୁ ସ୍ଫୁରିତ ହେଉଛି, ତାଙ୍କ ପାଖରୁ ବିଚ୍ଛୁଳିତ ହେଉଛି ଭଗବତା। ଏ ସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଭଗବତ ଜ୍ଞାନ ଜାଣିନାହାନ୍ତି, ତେଣୁ ସବୁ ଶିକ୍ଷା ଦେଲେ ଜାଣିଲେ ତାଙ୍କୁ ତାଙ୍କ ପତ୍ନୀ ଯେ ଗୁରୁମା, ଯେ ଆମର କୃଷ୍ଣ ବଳରାମଙ୍କର ଗୁରୁମା, ସିଏ ପଚାରୁଛନ୍ତି ଏ ଗୋପାଳ ଚମ୍ପରେ ବର୍ଣ୍ଣନା କରାଯାଇଛି, ସେମାନେ ବର୍ଣ୍ଣା ବୃନ୍ଦା ଏସବୁ ଚମ୍ପରେ ବର୍ଣ୍ଣନା କରେ, ସେ କହୁଛନ୍ତି ତମେ ତ କୃଷ୍ଣ ବଳରାମ କିଛି କହୁନ ତ, ତାଙ୍କୁ କିଛି ସେବା କରିବା ପାଇଁ କହୁନ ତ, ସବୁ ଅନ୍ୟ ଛାତ୍ରମାନଙ୍କୁ କହୁଛ ତାଙ୍କୁ କିଛି କହୁନ ନା, ମୁଁ ତାଙ୍କୁ ନ କହିଲେ ମଧ୍ୟ ମୋର ଅନୁପସ୍ଥିତି ସେମାନେ ମୋର ସବୁ ସେବା କରିଦେଉଛନ୍ତି, ମୋର ମୁଁ ସବୁ ଜାଣିପାରୁଛି, ମୋର ଅନୁପସ୍ଥିତିରେ ସେବା କରିଦେଉଛନ୍ତି, ତେଣୁ ଗୁରୁମା ମଧ୍ୟ ତାଙ୍କୁ କିଛି କହନ୍ତି ନାହିଁ, ଏଇଟା କର ସେଇଟା କର। ଗୁରୁମା ଗୁରୁ ଆଉ ଗୁରୁମା ଇକ୍ୱାଲ ସ୍ତରରେ ରହିଛନ୍ତି, ଗୁରୁମା ସବୁ ଆଦେଶ ଦେବେ ପିଲାମାନଙ୍କୁ। ତେଣୁ ଗୋଟେ ଥର ଗୁରୁମା ଦେଖିଲେ ଜାଳେଣୀ କାଠ ନାହିଁ, ଏଇଟା ଏଠି ବର୍ଣ୍ଣନା କରାଯାଇନି, କାହିଁକି ଆମେ କହିବା, କାହିଁକି କୁହାଯାଇନି ଏଠି, ଏଇଟା 80 ଅଧ୍ୟାୟରେ କହିବେ, ଭଗବାନ ନିଜେ କହିବେ। ସୁଖଦେବ ଗୋସ୍ୱାମୀଙ୍କୁ ଆସିଲା, ତାଙ୍କୁ ଆସିଲା ଲଜ୍ଜାବୋଧ କଲେ କହିବା ପାଇଁ, ଏ ଜ୍ଞାନ ଏ କଥାଟି କହିବା ପାଇଁ। ତେଣୁ ଗୁରୁମା ପଚାରିଲେ, ସବୁ ଅନ୍ୟ ପିଲାମାନଙ୍କୁ କହିଲେ, ପିଲାମାନେ ଟିକେ ଯାଅ କୁଶ ଇତ୍ୟାଦି ଯିଏ ଅଛ ସବୁ ଯାଅ, ଏ କାଠ ଫାଟ ଟିକେ ଆଣିବ, କାଠ ସରିଯାଇଛି। କିନ୍ତୁ ସେମାନେ କହିଲେ ବର୍ଷା ଆସୁଛି ଆମେ ଯିବୁ, ବର୍ଷା ଆସୁଛି ଆମେ ଯିବୁ କାଠ ଆଣିବା ପାଇଁ ଜଙ୍ଗଲକୁ, କହିକି ରହିଗଲେ। କିନ୍ତୁ କୃଷ୍ଣ ବଳରାମ ଶୁଣିଦେଲେ, ଗୁରୁମା କହିଲେ ଏଭଳି ଭାବରେ, ତେଣୁ ସେ ଚାଲିଲେ, ବର୍ଷା ଆସୁ ଯାହା ହଉ, ବର୍ଷା ଆସିଲେ କ'ଣ ଭଗବାନଙ୍କ ସେବା ବନ୍ଦ ହେଇଯିବ ନା କ'ଣ, ଏହି ଘଡ଼ଘଡ଼ି ମାରିଲେ କ'ଣ ଅସୁବିଧା କିଛି ନାହିଁ, ଏହି ଘଡ଼ଘଡ଼ି ମାରୁଛି ବର୍ତ୍ତମାନ ମଧ୍ୟ, ସେତେବେଳେ ମଧ୍ୟ ଘଡ଼ଘଡ଼ି ମାରୁଥିଲା। ତେଣୁ କୃଷ୍ଣ ବଳରାମ ଗଲେ, ଆଉ କେତେଜଣ ଗଲେ ତାଙ୍କ ସାଙ୍ଗରେ, କୃଷ୍ଣ ବଳରାମ ଯେତେବେଳେ ବାହାରିଲେ ଅନ୍ୟ ଛାତ୍ରମାନେ ମଧ୍ୟ ବାହାରିଲେ ତାଙ୍କ ସାଙ୍ଗରେ, ସେଥିରେ ସୁଦା ମଧ୍ୟ ଥିଲେ, ଆଉ କେତେଜଣ ମଧ୍ୟ ଥିଲେ। ତେଣୁ ଯାଇକିରି ପହଞ୍ଚିଗଲେ, କାଠ ଆଣିକରି ଯେତେବେଳେ ଫେରିବାକୁ ବସନ୍ତି, ସେତେବେଳେ ଇନ୍ଦ୍ର ବ୍ୟବସ୍ଥା କରିଦେଲେ ତାଙ୍କ ପାଇଁ, ବର୍ଷା ଆରମ୍ଭ ହୋଇଗଲା, ଭୀଷଣ ବର୍ଷା, ଏଭଳି ବର୍ଷା ବର୍ଣ୍ଣନା କରାଯାଇଛି ସବୁ ଜଳମଗ୍ନ ହୋଇଗଲା, କେଉଁଟା ଉଚ୍ଚ ସ୍ଥାନ କେଉଁଟା ନୀଚ ସ୍ଥାନ କିଛି ଜଣାପଡ଼ିଲା ନାହିଁ। ଏଭଳି ଭାବରେ ଅନ୍ଧକାର ରାତ୍ରି ହୋଇଗଲା, ଆଉ ଆସିପାରିଲେ ନାହିଁ, କୃଷ୍ଣ ବଳରାମ ଆସିପାରିଲେ ନାହିଁ। ତେଣୁ ଯେତେବେଳେ ଗୁରୁଦେବ ଜାଣିଲେ ଏଇଭଳି ଭାବରେ ସେ ବିରକ୍ତ ହେଲେ ତାଙ୍କ ପତ୍ନୀଙ୍କ ଉପରେ, କୃଷ୍ଣ ବଳରାମ ତ ପଠେଇଲ ଏପାଇଁ କ'ଣ କରାଯିବ। ତେଣୁ ଯେତେବେଳେ ଭୋର ହେଲା ସକାଳ, ଆମ ଶିଶୁମନ୍ତ ଗୌରବନ୍ଦ ସେ ମହାରାଜ କଥାଟି କହୁଥିଲେ, ଭୋର ହେଲା ଯେତେବେଳେ ଆଉ ସେ ଧାଉଁଛନ୍ତି, ଗୁରୁଦେବ ଯାଉଛନ୍ତି, ସେ ଡାକୁଥିଲେ ବାଟରେ ସେ ବିଭିନ୍ନ ସ୍ଥାନରେ ଡାକୁଥିଲେ, ସେ ନାମ ସେ ସ୍ଥାନ ସେ ସ୍ଥାନର ସେଇ ନାମ ଅନୁସାରେ ନାମିତ ହେଇଛି। ବର୍ତ୍ତମାନ ଆପଣ ଗଲେ ଉଜ୍ଜୟିନୀରେ ଦେଖିବେ ସେସବୁ କଥା ରହିଛି। ଯେଉଁ ଡାକୁଥିଲେ ସେଇ ନାମ ଅନୁସାରେ କେତେବେଳେ ଡାକୁଥିଲେ ଅଚ୍ୟୁତ, କେତେବେଳେ ରାମ, କେତେବେଳେ ବଳରାମ, କେତେବେଳେ କୃଷ୍ଣ, କେତେବେଳେ ଗୋବିନ୍ଦ, ଏଇଭଳି ଭାବେ ଡାକୁଥିଲେ ତାଙ୍କ ସେଇ ଅନୁସାରେ ସେ ଗ୍ରାମର ନାମ ସବୁ ହେଇଯାଇଛି। ତେଣୁ ଏଇଭଳି ଭାବରେ ଜିତିଲେ କୃଷ୍ଣ ବଳରାମ, ଏମାନେ ଯେଉଁ ଥରୁଛନ୍ତି କାଠ ମୁଣ୍ଡେଇକିରି ଧରିକିରି ଥରୁଛନ୍ତି, ଏସବୁ କଥା ପରେ କୁହାଯିବ, ଆମେ ମଧ୍ୟ ପରେ କହିବା ଯଦି ବଞ୍ଚିଥିବା। ତେଣୁ ଏ ଯେଉଁ ଶିକ୍ଷା ରହିଛି, ସେ ଯେତେବେଳେ ଗୁରୁ ସରିଗଲା, ଶିକ୍ଷା ସରିଗଲା, ଶିକ୍ଷା ସରିଗଲା, ଗୁରୁ ପଚାରିଲେ, ଗୁରୁଦେବ ଆମକୁ କ'ଣ ଅନୁମତି ଦିଅନ୍ତୁ, ଆମେ କିଛି ଦକ୍ଷିଣା ପ୍ରଦାନ କରିବୁ ନା କ'ଣ ଦକ୍ଷିଣା ଦେବ ତୁମେ? ମୋର କିଛି ଦରକାର ନାହିଁ, ତୁମେ ମୋର ଶିଷ୍ୟ ହେଲ ସେତିକି ମୋ ପାଇଁ ଯଥେଷ୍ଟ, ସେତିକି ମୋ ପାଇଁ ଯଥେଷ୍ଟ। କିନ୍ତୁ ଛନ୍ଦୟା ମାସ ପ୍ରଲୋଭନ ଦେଖାଇଲେ, ଉପଲବ୍ଧିତ ବନ୍ତୁ, ଏମିତି କିଛି ଜିନିଷ ନାହିଁ ଯାହା ଭଗବାନ ପ୍ରଦାନ ନ କରିପାରିବେ ଆମକୁ। ତେଣୁ ସେ ନ ଚାହୁଁଥିଲେ ମଧ୍ୟ ଭଗବାନଙ୍କୁ ଏଭଳି ତାଙ୍କୁ ପ୍ରଲୋଭନ ଦେଖାଇଲେ, ତେଣୁ ଚିନ୍ତା କଲେ, ସନ୍ଦୀପନ ଚିନ୍ତା କରୁଛନ୍ତି କ'ଣ ମାଗିବା, କିଛି ତ ଦରକାର, ଭଗବାନଙ୍କୁ ଯେ ପ୍ରାପ୍ତ ହୋଇଗଲେ କ'ଣ ତାଙ୍କର ଦରକାର, ସେ ପୂର୍ଣ୍ଣ ଭଗବାନଙ୍କର ସେ ଗୁରୁ ହୋଇଗଲେ, ଭଗବାନଙ୍କ ଗୁରୁ ଆଜି ମହାପ୍ରଭୁଙ୍କର ଗୁରୁ ହୋଇଗଲେ, କିଏ ଈଶ୍ୱରପୁରୀ ଭଗବାନ ଗୁରୁ ହୋଇଗଲେ, ଆଉ ତାଠୁ ବଡ଼ କ'ଣ ଦରକାର ଦକ୍ଷିଣା। ତଥାପି ଯେତେବେଳେ ବହୁତ ପ୍ରକାର ପ୍ରଲୋଭନ ଦେଖାଇଲେ, ତେଣୁ ଚିନ୍ତା କଲେ, ଭଗବାନ ସେ ଯାହା ଚାହିଁଲେ ତାହା କରିପାରିବେ, ତାଙ୍କୁ ତାଙ୍କ ମନରେ ବୁଦ୍ଧି ଆସିଲା, ଠିକ୍ ଅଛି କ'ଣ ମାଗିବା, ଯାଇକି କହିଲେ ଠିକ୍ ଅଛି ମୁଁ ମୋର ପତ୍ନୀ ସହିତ ଆଲୋଚନା କରି କହିବି। ତେଣୁ ଆମେ ମଧ୍ୟ ଅପେକ୍ଷା କରିବା ଆସନ୍ତାକାଲି କ'ଣ କହିବେ ଗୁରୁଦେବ, ଆମର ସମୟ ହୋଇଯାଉଛି। ତେଣୁ ଏଠି କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି, ଅହୋ ରାତ୍ରେ ଇତି ରାତ୍ରି ସ୍ୱପି ତତ୍ତଦ ଅଭ୍ୟାସ ସୂଚିତ। ରାତ୍ରିରେ ମଧ୍ୟ ପାଠ ବନ୍ଦ ହେଲା ନାହିଁ, ରାତ୍ରି ମଧ୍ୟ ଅଭ୍ୟାସ ଚାଲିଲା ପାଠ, ସରଗମା ପ୍ରାଧାନୀ ସବୁ ଜ୍ଞାନ 64 କଳା, ରାତ୍ରି ମଧ୍ୟ ପାଠ ଚାଲିଲା, ଅଭ୍ୟାସ ଚାଲିଲା। ସଂଯତଉ କହିଲେ, ଗୁରୁ ସେବା ଆଦି ନିୟମ ପରଉ, ଗୁରୁଙ୍କର ସେବା କରିକି ମଧ୍ୟ ଭଗବାନ ସେ, କିନ୍ତୁ ତଥାପି ସେ ଗୁରୁଙ୍କର ସେବା କରୁଥିଲେ। ଛନ୍ଦୟା ମହାଶକ୍ତି ଅର୍ଥ ହେଉଛି ତଦ ଅନିଚ୍ଛୁମପି ଇଚ୍ଛା କାରିତ ବନ୍ତଉ। ତାଙ୍କର କୌଣସି ଇଚ୍ଛା ନଥିଲା, ଇଏ ମୋର ଶିକ୍ଷା କଲେ ଏମାନଙ୍କର ଏତେ ଶକ୍ତି ରହିଛି, ତାଙ୍କଠୁ କିଛି ନେବା ପାଇବା, ଗୁରୁ ଦକ୍ଷିଣା ମାଗିବା, ଏଇଟା ଦିଅ ବୋଲି ତାଙ୍କର କେଉଁଠି ଇଚ୍ଛା ନଥିଲା। କିନ୍ତୁ ଭଗବାନ ଛନ୍ଦୟା ମାସ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, ଛନ୍ଦୟା ମାସ ଛନ୍ଦି ଦେଲେ ତାଙ୍କୁ ଏଇଭଳି, ଛନ୍ଦୟା ମାସ ଛନ୍ଦି ଦେଲେ, ଲୋଭ କରିଦେଲେ, ଛନ୍ଦୟା ମାସ ତଦ ଇଚ୍ଛା ମପି ଇଚ୍ଛାଙ୍କାରିତ ବନ୍ତୁ। ଆମର ଇଚ୍ଛା ନାହିଁ, ଆମର ଥରେ ମୁଁ ଯେତେବେଳେ ପଢ଼ୁଥିଲି ଭକ୍ତିଶାସ୍ତ୍ରୀ ପଢ଼ୁଥିଲି, ମୋତେ ପଚାରିଲେ ଆମର ଟିଚର ଯିଏ ପଢ଼ାଉଥିଲେ, ସେ ପଚାରିଲେ ଗୋଟେ ରହିଛି, ତାକୁ କହନ୍ତି କ'ଣ, ତାକୁ କହନ୍ତି ଆଇସ୍ ବ୍ରେକିଂ, ଗୋଟେ କଥା ରହିଛି ଆଇସ୍ ବ୍ରେକିଂ। ଆଇସ୍ ବ୍ରେକିଂ ମାନେ, ମନେକର ଆମର ମାନେ ପାଠ ପଢ଼ା ହେଉଛି, କାହାର ଏତେ ଆଗ୍ରହ ନାହିଁ ପଢ଼ିବା ପାଇଁ, କୌଣସି କାରଣରୁ ଆଗ୍ରହ ନାହିଁ, କିନ୍ତୁ ଆଗ୍ରହ ସୃଷ୍ଟି କରାଯିବ, ସେଇଟା ଆଇସ୍ ବ୍ରେକିଂ। ଆଇସ୍କୁ ଯେମିତି ଭଙ୍ଗାଯାଉଛି ସେଇଭଳି ଭାବରେ ଆଇସ୍ ବ୍ରେକିଂ କରାଯିବ, ଆଗ୍ରହ ନଥିଲେ ମଧ୍ୟ ଆଗ୍ରହ କରେଇବେ, ସେଇଟା ଗୋଟେ ରହିଛି। ତେଣୁ ମୋତେ ସେ ପଚାରିଲେ, କହିଲେ ତ ଆପଣଙ୍କର କ'ଣ ଫେଭରାଇଟ୍ ଡିଶ୍, କ'ଣ ଖାଇବା, କ'ଣ ଖାଇବାଟା ବସ୍ତୁ କ'ଣ? ମୁଁ କହିଲି ସବୁ ଏମିତି କିଛି ପାଇଁ ପ୍ରସାଦ, ସବୁ ଠିକ, ସବୁ ପ୍ରସାଦ ମୋ ପାଇଁ ନା, ତଥାପି କ'ଣ, ମୁଁ କହିଲି ସବୁ ପ୍ରସାଦ ନା ତଥାପି କ'ଣ। ତାପରେ ମୋର ମନେ ପଡ଼ିଲା, ମୁଁ କହିଲି ଏ ବେସନ ତରକାରୀଟା ମୋର ଭାରି ଫେଭରାଇଟ୍, ବାହାର କରିଦେଲେ ମୋ କଥା, ପେଟରୁ ବାହାର କରିଦେଲେ,
ମୋର ଭିତରେ କ'ଣ ରହିଛି। ସେମିତି ଭାବରେ ଭଗବାନ ମଧ୍ୟ ଛନ୍ଦୟା ମାସ ଛନ୍ଦି ଦେଲେ ଏଭଳି ଭାବରେ କଥା କହିକିରି ଛନ୍ଦୟା ମାସ ତୁ ନୃପ ଏଭଳି କହିଦେଲେ କ'ଣ ତତ୍ ଅନିଚ୍ଛୁମପି ତାଙ୍କର କୌଣସି ଇଚ୍ଛା ନଥିଲା ଏ ପାଠ ପଢ଼ି 64 କଳା ଶିଖିଦେଲେ ବର୍ତ୍ତମାନ ଚାଲିଯିବେ ବିଦାୟ ଦେବେକୁ ତାଙ୍କୁ ବିଦାୟ ଦେବା ପାଇଁ ତାଙ୍କର ଦୁଃଖ ହେଉଥିଲା। ଭଗବାନ ସେ ଆନନ୍ଦ ଘନ ସେ କେତେ ଆନନ୍ଦ ସେ ପ୍ରାପ୍ତ ନ ହୋଇଥିବେ ତାଙ୍କ ବିଦାୟରେ। ଆଜି ଆମେ ଶୁଣୁଛେ ଯଶୋଦା ମାଙ୍କର ବିଦାୟ ଆସିବ ତାଙ୍କର ବିଚ୍ଛେଦ କଥା ଆସିବ ବିଚ୍ଛେଦ ଯନ୍ତ୍ରଣା 46 ଅଧ୍ୟାୟରେ ଆସିବ ସେ କଥା। ତେଣୁ ଆଗ ମିଳନ କଥା କହି ତାପରେ ବିଚ୍ଛେଦ କଥା କହୁଛନ୍ତି ଭଗବାନ କହିବେ ଏ ସୁଖଦେବ ଗୋସ୍ୱାମୀ କହିବେ ନହେଲେ ନନ୍ଦ ମହାରାଜଙ୍କ କଥାକୁ ଆରମ୍ଭ କରିଥିଲେ ଚାଲିଥାନ୍ତା ସେଇଟା ଚାଲିଥାନ୍ତା କିନ୍ତୁ ସେଇଟା କହିଲେ ନାହିଁ ବିଚ୍ଛେଦ କଥା ସମସ୍ତେ କାନ୍ଦିବେ ଆଗ ଟିକେ ହସନ୍ତୁ ତାପରେ କାନ୍ଦିବା କଥା କହିବା। ହସକାନ୍ଦର ସଂସାର ଇଏ ଭଗବାନଙ୍କର ତେଣୁ ଏଇ ଯେଉଁ ରହିଛି ଇଚ୍ଛା ତାଙ୍କର ଇଚ୍ଛା ନଥିଲା କିନ୍ତୁ ଇଚ୍ଛା କରେଇଦେଲେ ଛନ୍ଦୟା ମାସତୁ ନୃପ ଏଭଳି କହିଲେ ଭଗବାନ କୃଷ୍ଣ ବଳରାମ ସେ ଏଭଳି ଭାବରେ ତାଙ୍କୁ କଥା କହିଲେ ତାଙ୍କର ଇଚ୍ଛା ନଥିଲେ ମଧ୍ୟ ଇଚ୍ଛାଙ୍କାରିତ ବନ୍ତୁ ଇଚ୍ଛା ଆସିଗଲା ଚିନ୍ତା କଲେ ଠିକ୍ ଅଛି କ'ଣ ମୋର ତ କିଛି ଦରକାର ନାହିଁ ଭଗବାନ ଭକ୍ତଙ୍କର କିଛି ଦରକାର ନଥାଏ ଭଗବାନ ଭକ୍ତ କ'ଣ ଆମର କୁହାଯାଇଛି ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଳୀୟ ଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ ଭଗବାନଙ୍କର ଯେ ଭକ୍ତ ସେମାନଙ୍କର କୌଣସି କାମନା ନଥାଏ ତେଣୁ ସେମାନେ ଶାନ୍ତ। ଯାହା ବି ହଉ ତାଙ୍କର ଗୋଟେ ଇଚ୍ଛା ଆସିଲା କ'ଣ ମାଗିବି ମୋର ତ କିଛି ଦରକାର ନାହିଁ ତେଣୁ ବ୍ରାହ୍ମଣ କୌଣସି ଇଏ ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ସେ କିଛି ତାଙ୍କ କର୍ତ୍ତବ୍ୟ ହେଉଛି କ'ଣ ବ୍ରାହ୍ମଣର ଯଜନ ଯାଜନ ପଠନ ପାଠନ ଦାନ ପ୍ରତିଗ୍ରହ ଇଏ ହେଉଛି ବ୍ରାହ୍ମଣର କର୍ତ୍ତବ୍ୟ। ସେ ଯାହା ପାଇବେ 20 ଟଙ୍କା ପାଇଲେ ମଧ୍ୟ ସେ ପ୍ରଦାନ କରିଦେବେ ରଖିବେ ନାହିଁ ସେଇଟା ସବୁବେଳେ ଭିକାରୀ ସିଏ ତେଣୁ ସେ କ'ଣ ମାଗିବେ ତଥାପି କହିଲେ କ'ଣ କରିବା ଠିକ୍ ଅଛି ମୋ ପତ୍ନୀକୁ କହିବା ପଚାରିବା ତାଙ୍କର ପତ୍ନୀଙ୍କର ନାମ କେଉଁଠି ମୁଁ ପାଉନି କାହିଁକି ସୁଖଦେବ ଗୋସ୍ୱାମୀ କହିନାହାନ୍ତି କି ଆଉ କେହି ମଧ୍ୟ କହୁନାହାନ୍ତି କେହି ତାଙ୍କ ପତ୍ନୀଙ୍କ ନାମ ଥିବ କେଉଁଠି ଥାଇପାରେ ତେଣୁ ସନ୍ଦୀପନୀ ଅବଶ୍ୟ ତାଙ୍କର ମାଆ ହେଉଛନ୍ତି ପୌର୍ଣ୍ଣମାସୀ ପୌର୍ଣ୍ଣମାସୀଙ୍କ ପୁତ୍ର ହେଉଛନ୍ତି ସନ୍ଦୀପନୀ ସନ୍ଦୀପନୀଙ୍କ ପୁତ୍ର ହେଉଛନ୍ତି କିଏ ମଧୁମଙ୍ଗଳ ଛଲେ ବଲେ ରଡ଼ୁଖା ଶ୍ରୀମଧୁମଙ୍ଗଳ ସନ୍ଦୀପନୀ ତାଙ୍କର ଏଠି ବୃନ୍ଦାବନରେ କ'ଣ ସବୁ ଥିବ ତାଙ୍କ ଲୀଳା ଅବଶ୍ୟ ଯାହା ବି ହଉ ଏଇଭଳି ଭାବରେ ତାଙ୍କୁ କହିଲେ ମୁଁ ପତ୍ନୀଙ୍କୁ ପଚାରିକି କହିବି କ'ଣ ଦରକାର ଭଗବାନଙ୍କର ଠିକ୍ ଅଛି ପତ୍ନୀଙ୍କୁ ପଚାରିକି କହନ୍ତୁ ଏଇଭଳି ଭାବରେ ଛନ୍ଦୟା ମାସ ଅତଏବ ବିସ୍ମୟ ନ ସମ୍ବୋଧ ହେଉଛି ନୃପତି ସେଇଥିପାଇଁ ବିସ୍ମୟ ହୋଇଯାଉଛନ୍ତି ସେ କଥା କହିଲା ବେଳକୁ ସୁଖଦେବ ଗୋସ୍ୱାମୀ ବିସ୍ମୟ ହୋଇଯାଉଛନ୍ତି ତାଙ୍କର କୌଣସି ଇଚ୍ଛା ନଥିଲା ଇଏ ମଧ୍ୟ ଜଣେ ଗୁରୁ ସୁଖଦେବ ମଧ୍ୟ ଜଣେ ଗୁରୁ ସେ ଶିକ୍ଷା ଦେଉଛନ୍ତି ଗୁରୁ ନ ତ 2 ଶ୍ଳୋକରେ ସୁତ ଗୋସ୍ୱାମୀ ତାଙ୍କୁ ସ୍ତୁତି କରିଛନ୍ତି ଜଂ ବାବଜାନ୍ତମ ଇତ୍ୟାଦି ତେଣୁ ସେ ବିସ୍ମୟ ହୋଇଯାଉଛନ୍ତି ସନ୍ଧ୍ୟା ମାସ ତୁ କହିଗଲେ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର କୌଣସି ଇଚ୍ଛା ନଥିଲା ଏଇଟା ମୋର ଦରକାର ବୋଲି ଦକ୍ଷିଣା ଗୁରୁ ଦକ୍ଷିଣା ପ୍ରାପ୍ତ ହେବା ପାଇଁ ଚାହୁଁନଥିଲେ କିନ୍ତୁ ଭଗବାନ ଏଭଳି କହିଲେ ସେସବୁ ସବୁ କଥା କହିପାରୁନାହାନ୍ତି ସୁଖଦେବ ଗୋସ୍ୱାମୀ ସବୁ କଥା କହିଲେ ତ ସେଇ ଛନ୍ଦୟା ମାସରେ ରହିଗଲେ ଆମେ ଛନ୍ଦୟା ମାସ ହେଇଯାଇଥାନ୍ତେ ଆମେ ଛନ୍ଦି ହେଇଯାଇଥାନ୍ତେ ଆଉ ଅନ୍ୟ କଥା ଆସିପାରିନଥାନ୍ତା ତେଣୁ ସେ ବିସ୍ମୟ ହୋଇଯାଉଛନ୍ତି ଖାଲି ଗୋଟିଏ ଶବ୍ଦ କହିଦେଲେ ଛନ୍ଦୟା ମାସ ତୁ ସେଥିରେ ନୃପ ଶବ୍ଦ ବ୍ୟବହାର କଲେ ବିସ୍ମୟତି ବିସ୍ମୟରେ ଭଗବାନ ଏଭଳି ଆଣିବେ ମୃତ ପୁତ୍ରକୁ ଉଦ୍ଧାର କରିବେ ଏଭଳି ଗୁରୁଦକ୍ଷିଣା କିଏ ଦେଇଛନ୍ତି ଗୁରୁଦକ୍ଷିଣା ଇତିହାସରେ ଛାତ୍ର ବହୁତ ଛାତ୍ର ରହିଛନ୍ତି ବହୁତ ଶିଷ୍ୟ ରହିଛନ୍ତି ଏଭଳି ଗୁରୁଦକ୍ଷିଣା କେଉଁଠି ଅଛି ଇତିହାସ ଯେ ମୃତ ପୁତ୍ରକୁ ସେ ଉଦ୍ଧାର କରିଦେବେ ଇତିହାସ ନଥିଲା ଇତିହାସ ସୃଷ୍ଟି କଲେ ଭଗବାନ ତେଣୁ ଏଇ ଯେତେବେଳେ ଜାଣିଗଲେ ମା ଜାଣିଯିବେ ଦେବକୀ ମା ଜାଣିଯିବେ 10 85 ଅଧ୍ୟାୟରେ ବର୍ଣ୍ଣନା କରାଯିବ ମା କହିବେ କୃଷ୍ଣ ତୁ ତୋର ଗୁରୁପୁତ୍ରକୁ ତାଙ୍କ ମୃତପୁତ୍ରକୁ ପ୍ରଦାନ କଲୁ ଆମର 6 ପୁତ୍ର ମରିଯାଇଛନ୍ତି ତୁ ତାଙ୍କୁ ଦେଉନୁ ଆମକୁ ମୋତେ ଆଣି ଦେଉନୁ ଆଣି ତାଙ୍କୁ ଏ 10 85 ଅଧ୍ୟାୟରେ ଭଗବାନ ଠିକ୍ ଅଛି ମୁଁ ଦେଇଦେବି ମୋ ଗୁରୁକୁ ଦେଲି ତମକୁ ଦେବି ନାହିଁ କୋଇ ବାତ ନାହିଁ କହିଯିବେ। ଏ ଦଶମ ସ୍କନ୍ଦ ପଞ୍ଚାଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ସେ କଥା ଆମେ ବର୍ତ୍ତମାନ କହିବା ନାହିଁ। ତେଣୁ ଇଏ ବିସ୍ମୟ ଆମେ କହି ଶୁଣିଦେଉଛୁ ପଢ଼ିଦେଉଛୁ ବୋଲି କହିଦେଉଛେ, କିନ୍ତୁ ଯିଏ ପ୍ରଥମଥର ପାଇଁ କହୁଛନ୍ତି ତାଙ୍କର କେତେ ବିସ୍ମୟ ନଉଥିବ। ତେଣୁ ବିସ୍ମୟରେ ସମ୍ବୋଧନ କରୁଛନ୍ତି ରୂପ ଇତି। ତେଣୁ ଏଠି ଗୋପାଳ ଚମ୍ପରେ ସେ କଥା କୁହାଯାଉଛି ସନ୍ଦୀପନୀ। ହଁ, ଏଠି ଗୋଟେ କଥା କୁହାଯାଉଛି ସନ୍ଦୀପନୀ ଯଦିଓ ଗୁରୁ କିନ୍ତୁ ତାଙ୍କର ମଧ୍ୟ ବହୁତ ଥିଲା, କ'ଣ ସନ୍ଦେହ ସବୁ ଥିଲା ଶିକ୍ଷାରେ। ଯେଉଁ ଶିକ୍ଷା 64 କଳା ଶିକ୍ଷା ଦେଲେ ତା ଦେହରେ ମଧ୍ୟ ତାଙ୍କର କିଛି ଭୁଲ ଥିଲା, ତ୍ରୁଟି ଥିଲା ଗୋପାଳ ଚମ୍ପରେ କୁହାଯାଉଛି। କିନ୍ତୁ ଯେତେବେଳେ ଭଗବାନଙ୍କୁ ସେ ଶିକ୍ଷା ଦେଉଛନ୍ତି ସେତେବେଳେ ତାଙ୍କର ସବୁ ତ୍ରୁଟି ସୁଧାର ହୋଇଯାଉଛି। ସନ୍ଦୀପନୀ ଗେଭ୍ ଅପ୍ ମେନି ଏରର୍ସ ଇନ୍ ନଲେଜ୍ ବିକଜ୍ ଅଫ୍ ଦେମ୍। ଭଗବାନଙ୍କୁ ଶିକ୍ଷା ଦେଉଛନ୍ତି, ତ୍ରୁଟି ଆଉ କେଉଁଠୁ ଆସିବ, ତ୍ରୁଟି ଶୂନ୍ୟ ଭଗବାନ, ତାଙ୍କର କୌଣସି ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ, ଦୋଷ ଏହିସବ। ତେଣୁ ଭଗବାନଙ୍କର ଗୁରୁ, ଆଉ ଭଗବାନ ଗୁରୁ ଯଦି ତ୍ରୁଟି ରହିବ ଆଉ କାହାର କିଏ ଠିକ ଭାବରେ କହିପାରିବ। ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ, ଦୋଷ ଏହିସବ, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠବ, ଏସବୁ ରହିଛି ଦୋଷ। ତେଣୁ ଏଇ ଯେଉଁ ଏରର୍ ସବୁ ରହିଛି, ତ୍ରୁଟି ସବୁ ରହିଛି, ଏସବୁ ଯେତେବେଳେ ଶିକ୍ଷା ଦେଉଛନ୍ତି, ଏମ୍ବ୍ରେସିଂ ଇଚ୍ ଅଦର୍ ୱିଥ୍ ଟିୟର୍ସ ଦେ ଫେଲ୍ ଆହା। ତେଣୁ ଯେତେବେଳେ ଶିକ୍ଷା ଦେଉଥିଲେ, ଗୁରୁକୁଳ କଥା ଚାଲିଛି, ଗୁରୁକୁଳରେ ଯେତେବେଳେ ଶିକ୍ଷା ପ୍ରାପ୍ତ ହେଉଥିଲେ, ରାତିରେ ମଧ୍ୟ ପଢ଼ୁଥିଲେ। ମୁଁ ଭାବୁଥିଲି ରାତିରେ ପଢ଼ୁଥିଲେ ମାନେ ରାତି ସାରା ପଢ଼ୁଥିଲେ, ନା ନା, ରାତିରେ ପଢ଼ୁଥିଲେ ମାନେ ରାତିରେ କିଛି ସମୟ ପଢ଼ୁଥିଲେ, କିନ୍ତୁ ତାପରେ ସେ ଶୟନ କରୁଥିଲେ। ତେଣୁ ଏଠି କୁହାଯାଉଛି ରାତିରେ ଯେତେବେଳେ ଶୟନ କରୁଥିଲେ ଭଗବାନ କୃଷ୍ଣ ବଳରାମ ଦୁଇଜଣ ପାଖାପାଖି ଶୟନ କରୁଥିଲେ, ଗୋଟିଏ ବେଡ଼୍ରେ ସବୁ ଶୟନ କରୁଥିଲେ। ଏଠି କୁହାଯାଉଛି ଏମ୍ବ୍ରେସିଂ ଇଚ୍ ଅଦର୍ ୱିଥ୍ ଟିୟର୍ସ ଦେ ଫେଲ୍ ଆସ୍ଲିପ୍। ସେମାନେ ଦୁଇଜଣଙ୍କୁ ଆଲିଙ୍ଗନ କରି ବୃନ୍ଦାବନ କଥା ସ୍ମରଣ କରି କ୍ରନ୍ଦନ କରୁଥିଲେ। ତେଣୁ ଯେତେବେଳେ ଆସିବେ 46 ଅଧ୍ୟାୟରେ ସାଙ୍ଗେ ସାଙ୍ଗେ ବର୍ଣ୍ଣନା କରାଯିବ, ସେ ପଠେଇବେ ଉଦ୍ଧବକୁ ପଠେଇବେ, ଯାହା ଉଦ୍ଧବ କଚ୍ଛ ଉଦ୍ଧବ ବ୍ରଜଂ ସୌମ୍ୟ, ବ୍ରଜକୁ ପଠେଇବେ। ତେଣୁ ସେଠି ସେ କ୍ରନ୍ଦନ କରୁଥିଲେ ଭଗବାନ, କ୍ରନ୍ଦନ ୱିଥ୍ ଟିୟର୍ସ, ଏବେ କ୍ରନ୍ଦନ କରି କରି ଶୋଇ ପଡ଼ୁଥିଲେ। ପୁଣି ସକାଳୁ ଉଠିଲେ, ଭିକ୍ଷା କରିବେ, ପାଠ ପଢ଼ିବେ, ସବୁ କଥା ରହିଛି। ଏଭଳି ଭାବେ 64 ଦିନ ଚାଲିଗଲା, 64 କଳା ରହିଛି, ଆମେ ଗୋଟିଏ କଳା ଖାଲି କହିଲେ, ଆଉ ସବୁ ରହିଲେ 63 କଳା ଆପଣମାନେ ପଢ଼ିବେ ଖାଲି ସଙ୍ଗୀତ କଳାରୁ ମଧ୍ୟ, ତା ଦେହରୁ କେତେ ଗୋଟିଏ ପରସେଣ୍ଟ ବି କହିନାହିଁ, ସଙ୍ଗୀତ କଳା ବହୁତ ଜିନିଷ ରହିଛି, ବହୁତ ରାଗ ବହୁତ କଥା ରହିଛି। ତେଣୁ ଏଇଭଳି ଭାବରେ ହଁ 64 କଳା ଆପଣମାନେ ପଢ଼ିବେ, ଆଜି ପାଠ ପଢ଼ିବେ 64 କଳା କ'ଣ ସବୁ ରହିଛି, ପଢ଼ିକିରି ଆସିବେ ଆସନ୍ତାକାଲି। ଆମେ ପୁଣି ଗୁରୁଙ୍କୁ ଛନ୍ଦିଆ ମାସ ଗୁରୁଙ୍କୁ ଏଭଳି ଭାବରେ ପ୍ରଲୋଭିତ କଲେ ସେ ପ୍ରଲୋଭନର ଫଳରେ କ'ଣ ହେବ ଆମେ ଶୁଣିବା। ଆଜି ସନ୍ଧ୍ୟା ଆଜି ରାତିରେ ଯାଇକିରି ଗୁରୁଦେବ ଯାଇକିରି କିଏ ସନ୍ଦୀପନୀ ତାଙ୍କ ପତ୍ନୀଙ୍କ ସହିତ ଆଲୋଚନା କରିବେ, କ'ଣ ଦେବା ତାଙ୍କୁ, କ'ଣ ମାଗିବା, କେତେ ଟଙ୍କା ମାଗିବା, କ'ଣ ହେବ, ଏଭଳି ଭାବରେ ଆଲୋଚନା ଚାଲିଛି। ଆଜି ରାତି ପାଇଲେ ଆମେ କାଲି ସକାଳେ କହିବା କଥା, ଆମର କଥାକୁ ମୋତେ ବିଶ୍ରାମ ଦେବା, ଆଉ ସମୟ ନାହିଁ। ତେଣୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କ'ଣ କି ବୁଝିଲେ କି ଶୁଣିଲେ କି ମନେ ରଖିଲେ, କ'ଣ କଲେ, କାହାର କିଛି ସନ୍ଦେହ ଅଛି, କିଛି ପ୍ରଶ୍ନ ଅଛି କାଶୀରେ? ହଁ ହଁ, ଅବନ୍ତୀନଗରରେ ଯେମିତି ଆମର ଗୃହ ହେଉଛି ଅଲଗା ସ୍ଥାନରେ, ଆମେ ବର୍ତ୍ତମାନ ଏଠି ଆସି ପହଞ୍ଚୁ, କେତେବେଳେ କେଉଁଠି ରହିବା, ଭଗବାନ ବ୍ୟବସ୍ଥା କରିବେ। ହଁ, କେତେବେଳେ କେଉଁଠି ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, କିଏ କେତେବେଳେ କେଉଁଠି ରହିବ, ଜନ୍ମ କର୍ମ କେଉଁଠି ଜନ୍ମ ହେଉଛନ୍ତି, କେଉଁଠି କର୍ମ ରହିଛି, କେତେ କ'ଣ ରହୁଛି। ହଁ, ଥାଇପାରେ, ଭକ୍ତମାନେ ବୃନ୍ଦାବନ ରହିବେ, ବର୍ତ୍ତମାନ ଯେଉଁଠି ବାସ କଲେ ବୃନ୍ଦାବନ ବାସ କରୁଛନ୍ତି ସେମାନେ। ଛଳେ ବଳେ ଲଡ଼ୁ ଖାଏ, ମୁଁ ଶୁଣୁଥିଲି ମଧୁମଙ୍ଗଳ ସନ୍ଦୀପନୀ ପୁତ୍ର ନା, ତାଙ୍କ ମାଆ ହେଉଛନ୍ତି ପୌର୍ଣ୍ଣମାସୀ। ସନ୍ଦୀପନୀଙ୍କ ଗୃହରେ ସେ ରୋଷେଇବାସ ହୁଏ ନାହିଁ,
ରୋଷେଇବାସ ହୁଏ ନାହିଁ, ସେ ତ ସବୁବେଳେ ଭଗବାନଙ୍କୁ ଭଜନ କରୁଛନ୍ତି, ଆଉ ସିଏ ଆଉ କ'ଣ ରଖିବେ, ରୋଷେଇବାସ କ'ଣ କରିବେ? ତେଣୁ ମଧୁମଙ୍ଗଳ ଯାଇକିରି ଅଧିକାଂଶ ସମୟରେ ଯାଇକିରି କୃଷ୍ଣଙ୍କ ପାଖରେ ଘରେ ପହଞ୍ଚାଏ, ବ୍ରାହ୍ମଣ ସିଏ ତାଙ୍କୁ କୃଷ୍ଣଙ୍କର ସଖା, ତେଣୁ ଦଶମା ମା କହିବେ କୁଆଡ଼େ ଆସିଲେ ଏବେ, ଟିକେ ଆସିଲୁ, ଯା ଏବେ କୃଷ୍ଣ ଏବେ ଖାଇବେ, କିନ୍ତୁ ସିଏ ଯିବେ ନାହିଁ, ଛଳେ ବଳେ କେମିତି କ'ଣ କରି ରହିଯିବେ କୃଷ୍ଣଙ୍କ ପାଖରେ। ମା ଯୋଉ ଦ୍ୱାଦଶ ପ୍ରକାର ସବୁ ରହିଥିବ ଅନ୍ନ, କେତେ ପ୍ରକାର ଅନ୍ନ, ସବୁ ବିଭିନ୍ନ ପ୍ରକାର, ଏଇ ଯୋଉ ଆଦି କୃଷ୍ଣ ବୋଉ ନେଇଯାଉଛନ୍ତି, ଛଳେ ବେଳେ ଲଡ଼ୁ ଖାଏ ବହୁତ ମଧୁମଙ୍ଗଳ ଯାଇକିରି, ତାପରେ ଘରେ ତ ରୋଷେଇ ନାହିଁ କ'ଣ କରିବେ, ଯାଇକି ଲଡ଼ୁ ଖାଉଥିବେ, ଏଇଭଳି ଭାବରେ କଥା ସବୁ ରହିଛି। ତାହେଲେ ଆମ କଥାକୁ ବିଶ୍ରାମ ଦେବା, ଆମର ବର୍ତ୍ତମାନ ଲଡ଼ୁ ବ୍ୟବସ୍ଥା ହେଇଯାଇଛି, ଯେଉଁମାନେ ଲଡ଼ୁ ରାମଜୀଙ୍କର ଲଡ଼ୁ ବର୍ତ୍ତମାନ ଦିଆଯିବ, ବର୍ତ୍ତମାନ ସେମାନେ ପାଇପାରିବେ ଲଡ଼ୁ ଖାଇବା ବ୍ୟବସ୍ଥା, ସମୟ ଆସିଗଲା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଗୌର ପ୍ରମାନନ୍ଦେ।